ॐ नमो भगवते वासुदेवाय। श्रीमद्भागवतम् दशम स्कंद 41 अध्याय श्लोक 7 10th कैंटो चैप्टर 41 टेक्स्ट 7। मार्गे ग्राम जनाराजन मार्गे ग्राम जनाराजन तत्र तत्रोपसंगतः वसुदेवासुतो विख्य प्रीता दृष्टिं न चाददुः मार्गे ग्राम जनापराजन् तत्र तत्रोपसंगतः वसुदेवासुतोविख्य प्रीता दृष्टिं न चाददुः। मार्गे ग्राम जनाराजन् तत्र तत्रोपसंगतः वसुदेवासुतोविख्य प्रीता दृष्टिं न चाददुः। रम्याजी श्रीमद्भागवतम दशम स्कंद 41 अध्याय भगवान कृष्ण एवं बलराम कर मथुरा प्रवेश शीर्षक ये अध्याय श्रवण करते गतकाली आम 6 अध्याय 6 श्लोक पर्यंत पाठ करते श्रवण करते आज 7 श्लोक रु कथा सुनवा भगवान मथुरा प्रवेश करे जल भितर यमुना तटे जल भितर अक्रूर जोबले भगवान रूप दर्शन कले आ पूर्व अध्याय 40 अध्याय 30 स्तुति रे भगवान को 30 श्लोक रे भगवान को स्तुति करछंती। एनु वर्तमान जे जड़ आसुछंती सेत भगवान पचारे कौन तुम कि अद्भुत देखिल कि घुमऊ वियति बा जड़े किम अद्भुतम कि अद्भुत देखिल कि तेणु अक्रूर कहले प्रभु आपण को जो मैंने जी देखिले आउ कौन अद्भुत बा आश्चर्य कौन रहा आम कल आश्चर्य भितर बहुत आश्चर्य कहीदे का तेणु आज वर्तमान श्रवण करवा भगवान को ये भाव अक्रूर नहीं जाऊँगी जमुना पार होगा वर्तमान से जीवे मथुरा को जीवे तेणु ये बाटर जो रास्ता रही रास्त जन कौन हे राजन तत्र तत्र मार्गे कहले गमन पथर उपसंगता तेणु सब आसी पहुँचीगले किए किए ना ग्राम जनाहा ग्रामवासीन ग्रामवासी मैंने आसी पहुँचीगले एवं वसुदेव सुत वीक्ष वसुदेव सुत दुईज जो रही राम एवं कृष्ण ये दुईज को देख बा देखापाई प्रीता बहुत रुष्टा बहुत आनंदित हो जाऊँ भगवान रूप दर्शन करने सुजोग से पाइले दृष्टि न आद दुह जड़े जो भगवान को दर्शन करदेबले सी आृष्टि की फेरे पार ना तब दर्शनाथ नेत्र प्रत्याहत न समर्था भगवान को दर्शन कलापर आखि को फेरे नापी इच्छा हम ना भगवान को ये सुंदर रूप रही आम ओडिया गीतटी अच्छी कौन
आसी कालिया तो दर्शन पाई रे तते छाड़ी जीवा को मो मन बड़ू ना रे
आम देखुचे जो मैंने आस मंदिर दर्शन करने के जन मंदिर भगवान दर्शन कर सर जो फेरुंच पछ भगवान पछ कर फेरुना ଗୋଡ଼ ପଛକୁ ପଛକୁ ନେଇକି ସେ ଫେରୁଛନ୍ତି, ଭଗବାନଙ୍କ ରୂପ ଦର୍ଶନ କରି କରି ଫେରୁଛନ୍ତି। ଏଭଳି ଭାବେ ଆମେ ଦେଖୁଛେ ମନ୍ଦିରରେ ସେମାନେ ଆସୁଛନ୍ତି ଦର୍ଶନ କରିବା ଭଗବାନଙ୍କ ରୂପ। ଭଗବାନଙ୍କ ରୂପ ଦର୍ଶନ କରିବା ପାଇଁ ସେଭଳି ଚକ୍ଷୁ ଦରକାର ଅବଶ୍ୟ, ସମସ୍ତେ ଦର୍ଶନ କରିପାରିବେ ନାହିଁ। ସାଧାରଣତଃ ଲୋକମାନେ ଯେତେବେଳେ ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଏଠି ତ ସ୍ୱୟଂ ଭଗବାନ ସେଠି ରହିଛନ୍ତି, କିନ୍ତୁ ଭଗବାନ ଥିଲେ ମଧ୍ୟ ତାଙ୍କୁ ସମସ୍ତେ ଭଗବାନ ବୋଲି ଜାଣୁନଥିଲେ, କି ନ ଜାଣିଲେ ମଧ୍ୟ ତାଙ୍କର ଯେଉଁ ରହିଛି ରୂପ ସୌନ୍ଦର୍ଯ୍ୟ ଇତ୍ୟାଦି ରହିଛି, ସେ ରୂପ ସୌନ୍ଦର୍ଯ୍ୟ ଇତ୍ୟାଦି ଦେଖି ସେମାନେ ଆକର୍ଷିତ ହୋଇଯାଉଥିଲେ। ତେଣୁ ସାଧାରଣତଃ ଲୋକମାନେ ଯେତେବେଳେ ମନ୍ଦିରରେ ମଧ୍ୟ ସେହି ଭଗବାନ ଉପସ୍ଥିତ ଅଛନ୍ତି, ଯେଉଁ ରାମ ତ୍ରେତା ଯୁଗରେ ଯେଉଁ ଲୀଳା କରିଥିଲେ ସେହି ରାମ ବର୍ତ୍ତମାନ ମନ୍ଦିରରେ ଉପସ୍ଥିତ ଅଛନ୍ତି, କିନ୍ତୁ ଆମେ ଜାଣିପାରୁନାହୁଁ। ସାଧାରଣତଃ ଲୋକମାନେ ଯେତେବେଳେ ମନ୍ଦିରରେ ଭଗବାନ ଦର୍ଶନ କରନ୍ତି, ସେମାନଙ୍କର ଧାରଣା କ'ଣ ହୁଏ ନା, ଅର୍ଚ୍ଚେ ବିଷ୍ଣୁ ଶିଳାଧୀର, ଏ ଯେଉଁ ଅର୍ଚ୍ଚା ବିଗ୍ରହ ରହିଛନ୍ତି, ବିଷ୍ଣୁଙ୍କର ବିଗ୍ରହ ସବୁ ରହିଛନ୍ତି, ଏଇଟା ଶିଳାରେ ତିଆରି। ଆମେ ଗତକାଲି କହୁଥିଲେ ଆଠ ପ୍ରକାର ମୂର୍ତ୍ତି ରହିଛନ୍ତି, ସେମାନେ ଭାବନ୍ତି ଏ ଶିଳାରେ ତିଆରି। ତେଣୁ ଏହିଭଳି ଭାବରେ ଯେଉଁମାନେ ଭାବନ୍ତି ସେମାନେ ହେଉଛନ୍ତି ସବ ପାଷଣ୍ଡି, ସେମାନେ ହେଉଛନ୍ତି ପାଷଣ୍ଡି ବ୍ୟକ୍ତି। ତେଣୁ ଭଗବାନ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା ନାହିଁ, ସେଥିପାଇଁ ଆମ ଚକ୍ଷୁ ଗୋଚରିତ ହେବା ପାଇଁ ଭଗବାନ ଅର୍ଚ୍ଚା ଅବତାରରେ ବର୍ତ୍ତମାନ ଉପସ୍ଥିତ ଅଛନ୍ତି। ତେଣୁ ବିଶ୍ୱନାଥ ଠାକୁର କହୁଛନ୍ତି, ନ ଆଦୁ ପସନ୍ଦ ହେବ ନିଷ୍ପନ୍ଦା ବବୁ, ଦେଖି ଦେଇକିରି ଭଗବାନଙ୍କୁ ଯେଉଁମାନେ ଦେଖିଦେଲେ ସେମାନଙ୍କର ଆଉ ସ୍ପନ୍ଦନହୀନ ହୋଇଗଲା, ଯେମିତି ସେମାନେ ଜୀବନ୍ତ ବସ୍ତୁ ନୁହନ୍ତି, ଜୀବନ୍ତ ବ୍ୟକ୍ତି ନୁହଁନ୍ତି, ମୂର୍ତ୍ତି ହୋଇଗଲେ ସେମାନେ, ଏଇଭଳି ଭାବରେ ନିଷ୍ପନ୍ଦ ହୋଇଗଲେ ସେମାନେ, ତାଙ୍କର ସ୍ପନ୍ଦନହୀନ ହୋଇଗଲା, ଏଇଭଳି ଭାବରେ ସେମାନେ ରହିଯାଇଥିଲେ ଭଗବାନ ଦର୍ଶନ କରି। ତେଣୁ ସିଦ୍ଧସ୍ୱାମୀ ମଧ୍ୟ କହୁଛନ୍ତି, ପସନ୍ଦ ଏବ ସ୍ଥିତା ଇତ୍ୟର୍ଥ, ଯିଏ ଦେଖିଦେଉଛନ୍ତି ସେମାନେ ସେଇଠି ରହିଗଲେ, ଆଉ ଏପଟ ସେପଟ ହୋଇପାରୁନାହାନ୍ତି। ସନାତନ ଗୋସ୍ୱାମୀ ତାଙ୍କର ଭାଷ୍ୟରେ କହୁଛନ୍ତି, ତତ୍ର ତତ୍ର ମାର୍ଗ ମଧ୍ୟ ସ୍ଥାନେ ସ୍ଥାନେ ବସୁଦେବ ସେ ସୁତା ଇତି ତଦାନି ତେଷାଂ ତଥା ଜ୍ଞାନୋତ୍ପତ୍ତି। ବଳରାମ ସେ ତ ହେଉଛନ୍ତି ରୋହିଣୀକର ନନ୍ଦନ, ସେଇଟା ସମସ୍ତେ ଜାଣିଛନ୍ତି, କିନ୍ତୁ କୃଷ୍ଣ ତ ନନ୍ଦନନ୍ଦନ, କିନ୍ତୁ ଏଠି ସେମାନେ କେମିତି ଭାବୁଛନ୍ତି ବସୁଦେବ ସୁତୌ, ବସୁଦେବଙ୍କ ଦୁଇ ପୁତ୍ର କେମିତି କହିଲେ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯେଉଁମାନେ ଦର୍ଶନ କରୁଛନ୍ତି ସେମାନଙ୍କର ଏହି ଧାରଣା ହେଉଛି, ଇଏ ହେଉଛନ୍ତି ବସୁଦେବଙ୍କ ଦୁଇ ପୁତ୍ର, କେମିତି ସେଇଟା ଭାବିଲେ, ଜଣେ ତ ବସୁଦେବଙ୍କର ଜଣେ ତ ନନ୍ଦଙ୍କର, ତାହେଲେ ସେମାନେ କେମିତି ଭାବିଲେ ବସୁଦେବ ସୁତୌ ବୋଲି କୁହାଗଲା ନା। ସନାତନ ଗୋସ୍ୱାମୀ ତାଙ୍କର ବୃହତ ବୈଷ୍ଣବ ଦର୍ଶନରେ କହୁଛନ୍ତି, ସେହି ସମୟରେ ତେଷାଂ ତଥା ଜ୍ଞାନୋତ୍ପତ୍ତି, ତାଙ୍କର ସେତେବେଳେ ଏଇ ଜ୍ଞାନ ଉତ୍ପତ୍ତି ହେଇଛି, ଯିଏ ହେଉଛନ୍ତି ବସୁଦେବଙ୍କର ପୁତ୍ର, ଦୁଇଜଣ ଯାକ ବସୁଦେବଙ୍କର ପୁତ୍ର। ଯଦ୍ବା ତତ୍ ସୁତତ୍ୱେ ଭଗବତ ପ୍ରାକଟନେନ ସୌନ୍ଦର୍ଯ୍ୟ ବିଶେଷାଭିବ୍ୟକ୍ତି, ବା ବସୁଦେବଙ୍କ ପୁତ୍ର ହିସାବରେ ଭଗବତ ପ୍ରକଟନେନ, ହଁ ଭଗବାନ ନିଜେ ସେ ଜ୍ଞାନକୁ ପ୍ରଦାନ କରିଥାଇପାରନ୍ତି, ଭଗବତ ପ୍ରକଟନେନ ସୌନ୍ଦର୍ଯ୍ୟ ବିଶେଷାଭିବ୍ୟକ୍ତି। ଯଦ୍ବା ବସୁଦେବ ବସୁଶ୍ରେଷ୍ଠ ଶ୍ରୀ ନନ୍ଦ ଏବ ଇତି ପୂର୍ବମେବ ଉକ୍ତମ, ନନ୍ଦକୁ ମଧ୍ୟ ବସୁ ବୋଲି କୁହାଯାଏ, ବସୁଶ୍ରେଷ୍ଠ, ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ, ଏ ନବମ ଅଧ୍ୟାୟରେ, ନବମ ନା ଅଷ୍ଟମ ଅଧ୍ୟାୟରେ ଭଗବାନଙ୍କ ଯେଉଁ ଲୀଳା ସବୁ ଶ୍ରବଣ କରି ପରୀକ୍ଷିତ ମହାରାଜ ଏତେ ଆଶ୍ଚର୍ଯ୍ୟଜନିତ ହୋଇଗଲେ, ସେ କହିଲେ ବସୁଦେବ କିଏ, ବସୁଦେବ ଇଏ, ବସୁଦେବ କିଏ, ଯଶୋଦାସ ମା ଭାଗା ପପୌଜସ୍ୟ ଓ ଭାଗ୍ୟମ, ଏମାନଙ୍କୁ କେତେ ଭାଗ୍ୟ, ଏମାନେ କିଏ ପ୍ରକୃତରେ ବସୁଦେବ, ବସୁଦେବ ଏ ନନ୍ଦ ଏବଂ ଯଶୋଦା ଏମାନେ ପ୍ରକୃତରେ କିଏ ଏତେ ଭାଗ୍ୟ କରିଥିଲେ, ଯାହାଫଳରେ କି ଭଗବାନ ତାଙ୍କ ପୁତ୍ର ହେଇକି ଆସିଲେ ଏବଂ ଯଶୋଦା ମାଆଙ୍କର ସ୍ତନ୍ୟପାନ କଲେ, ପପୌଜସ୍ୟ ସ୍ତନଂ ହରିମ। ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିଥିଲେ, ଇଏ ହେଉଛନ୍ତି ବସୁ ଶ୍ରେଷ୍ଠ, ଇଏ ହେଉଛନ୍ତି ଧରା, ବସୁ ଶ୍ରେଷ୍ଠ ଧରା ସିଏ, ଆଉ ଜଣେ ହେଉଛନ୍ତି ଦ୍ରୋଣ, ଦ୍ରୋଣ ଏବଂ ଧରା ଏଇ ଦୁଇ ଜଣ ବର୍ତ୍ତମାନ ନନ୍ଦ ଏବଂ ଯଶୋଦା ରୂପରେ ଆସିଛନ୍ତି, ଏକଥା ସୁଖଦେବ ଗୋସ୍ୱାମୀ କହିଥିଲେ। ତେଣୁ ଇଏ ବସୁଶ୍ରେଷ୍ଠ ଯେଉଁ ରହିଛନ୍ତି ନନ୍ଦ ମହାରାଜଙ୍କୁ ମଧ୍ୟ ତାଙ୍କର ନାମ ବସୁଦେବ, ସେଥିପାଇଁ ତାଙ୍କର ଗୋଟିଏ ନାମ ହେଉଛି ବସୁଦେବ। ବସୁଶ୍ରେଷ୍ଠ ସିଏ ତାଙ୍କର ଶରୀରରେ ସେମାନେ ଆଶ୍ରୟ ନେଇଥିଲେ। ତେଣୁ ପର ଶ୍ଳୋକରେ କୁହାଯାଉଛି, ଅଷ୍ଟମ ନମ ଶ୍ଳୋକରେ, ଏ ତାବତ୍ ବ୍ରଜୌ ବସସ୍ତତ୍ର ନନ୍ଦ ଗୋପାଳୟୋ ବ୍ରଜ ଗ୍ରତ ପୁରୋପବନ ଆସାଦ୍ୟ ପ୍ରତୀକ୍ଷ ତୋ ଅବତ୍ତସ୍ତିରେ। ତାବତ୍ ନନ୍ଦଗୋପାଦୟ ନନ୍ଦ ପ୍ରମୁଖ ବ୍ରଜୌକ ସହ ବ୍ରଜବାସୀନ ଅଗ୍ରତ ଅଗ୍ରେ ଏବ ପୁରୋପବନ ପୁରସନ୍ନିହିତ ଉଦ୍ୟାନ ଆସାଧ୍ୟ ପ୍ରାପ୍ୟ ପ୍ରତୀକ୍ଷନ୍ତ ଶ୍ରୀକୃଷ୍ଣଗମନ ପ୍ରତୀକ୍ଷମାଣ ସନ୍ତ ଅବତସ୍ତିରେ। ଯଦିଓ ନନ୍ଦ ମହାରାଜ ଏବଂ ଅନ୍ୟ ଗୋପମାନେ ସେମାନେ ସବୁ ଶକଟରେ ଯାଇଥିଲେ, କିଏ ଚାଲିକି ମଧ୍ୟ ଯାଉଥିଲେ, ଇଏ ଯାଉଛନ୍ତି ରଥରେ ଯାଉଛନ୍ତି, ଘୋଡ଼ା ଗାଡ଼ିରେ ଯାଉଛନ୍ତି, ରଥ ଯାଉଛନ୍ତି, କିନ୍ତୁ ତାଙ୍କ ପୂର୍ବରୁ ଯାଇ ପହଞ୍ଚିଗଲେ ଏମାନେ। ତାବତ୍ ବ୍ରଜୌକଷ ସ୍ତତ୍ର, ବ୍ରଜବାସୀମାନେ ସେ ସମୟରେ ଯାଇ ପହଞ୍ଚିଗଲେଣି, ମଥୁରାରେ ପହଞ୍ଚିଗଲେଣି। ନନ୍ଦଗୋପାଦୟ ଅଗ୍ରତ, ନନ୍ଦ ମହାରାଜ ଏବଂ ଅନ୍ୟମାନେ ଆଗୁଆ ଯାଇ ପହଞ୍ଚିଗଲେଣି ମଥୁରାରେ। ପୁରୋ ଉପବନ ଆସାଧ୍ୟ, ମଥୁରା ନଗରୀ ନିକଟରେ ଗୋଟେ ଉପବନରେ ସେମାନେ ରହିଛନ୍ତି, ମଥୁରା ନଗରୀକୁ ପ୍ରବେଶ କରିନାହାନ୍ତି। ପ୍ରତୀକ୍ଷତ ଅବତସ୍ତିରେ ସେମାନେ ପ୍ରତୀକ୍ଷା କରିଛନ୍ତି, କୃଷ୍ଣ ଆସିଲେ ଆମେ ଯିବା ଭିତରକୁ, ମଥୁରା ନଗରୀ ଭିତରକୁ ଯିବା କରି ଅପେକ୍ଷା କରିଛନ୍ତି। ତେଣୁ ଏଥିରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ପ୍ରତୀକ୍ଷନ୍ତଃ ରାମକୃଷ୍ଣ ପ୍ରତୀକ୍ଷମାଣା ସ୍ଥିତା ଇତି ପୂର୍ବଂ ରଥ ସୈଗ୍ରହଣ ଅନୁଗନ୍ତମ ଅସମର୍ଥେ ରଥ ବର୍ତ୍ତମ ପରିତ୍ୟଜ୍ୟ ରୁଜୁ ମାର୍ଗେଣୈବ ତୈ ଅଗ୍ରେ ଗମନା କ୍ରୁର ନିମଜ୍ଜନ ନିବନ୍ଧନ ବିଳମ୍ବା ଚେତି ଭାବ। ଏମାନେ କେମିତି ଆଗରେ ପହଞ୍ଚିଗଲେ ରଥରେ ଅଶ୍ୱରେ ଆସୁଛନ୍ତି ସେମାନେ କେମିତି ଡେରିରେ ପହଞ୍ଚିଲେ, ତାର କାରଣ ହେଉଛି କ'ଣ ନା, ପୂର୍ବରେ ଆଗରୁ ବର୍ଣ୍ଣନା କରାଯାଇଛି, ଏଇଟା ରଥ ଯେଉଁ ସେ ଚଲେଇଲେ ଠିକ୍ ରାସ୍ତାରେ ଚଲେଇ ପାରିଲେ ନାହିଁ, ସମାନ ରାସ୍ତାରେ ଚଲେଇ ପାରିଲେ ନାହିଁ। କାହିଁକି ନା ସବୁ ଗୋପୀମାନେ ଗାଭୀମାନେ କିଏ କେଉଁ ରାସ୍ତା ଭିତରେ ସବୁ ରହିଛନ୍ତି, ପଡ଼ିକି ରହିଛନ୍ତି, ତେଣୁ ସେ ଏପଟ ସେପଟ ହେଇକିରି ଚଲେଇଲେ, ରଥକୁ ଚଲେଇଲେ। ତେଣୁ ଇଏ ଯେଉଁ ନନ୍ଦ ମହାରାଜ ଏବଂ ଅନ୍ୟ ଗୋପମାନେ ଯେତେବେଳେ ରଥର ଯେଉଁ ରାସ୍ତା ଯେଉଁ ଯାଇଛି ବାଟରେ ତାଙ୍କ ଚିହ୍ନ ଥିଲା, ସେ ନ ଦେଖିପାରିକି ସେମାନେ କ'ଣ କଲେ, ରୁଜୁ ମାର୍ଗ ଏଣେଇବ, ସର୍ଟକଟ୍ରେ ଯାଇ ପହଞ୍ଚିଗଲେ, ବୋଲି କୁହାଗଲା। ତାପରେ ବାଟରେ ମଧ୍ୟ ଅକୁର ଯେଉଁ ଜଳ ଭିତରେ ବୁଡ଼ିକି ରହିଲେ, ଜଳ ଭିତରେ ବୁଡ଼ିଲେ, ଭଗବାନ ଦର୍ଶନ କଲେ, ଭଗବାନ ସ୍ତୁତି କଲେ, ଏସବୁ ହେଇକିରି ଡେରି ହେଇଗଲା, ତାଙ୍କର ଡେରି ହେଇଗଲା, ସିଏ ଯାଇ ପହଞ୍ଚିଗଲେ, ଆଗୁଆ ପହଞ୍ଚିଗଲେ। ତେଣୁ ତାନ୍ ସମେତ୍ୟାହ ଭଗବାନ ଅକ୍ରୂରଂ ଜଗଦୀଶ୍ୱର ଗୃହୀତ୍ୱା ପାଣିନଂ ପାଣି ପ୍ରସୃତଂ ପ୍ରସନ୍ନିବ। ତେଣୁ ନନ୍ଦ ମହାରାଜ ଏବଂ ଅନ୍ୟ ଗୋପମାନେ ସେମାନେ ବ୍ୟସ୍ତ ହେଉଛନ୍ତି, କୃଷ୍ଣ ଏପର୍ଯ୍ୟନ୍ତ କୃଷ୍ଣ ବଳରାମ ଏପର୍ଯ୍ୟନ୍ତ ଆସିଲେନି କ'ଣ ପାଇଁ। ତେଣୁ କେତେଜଣ ଗୋପମାନେ ଟିକିଏ ଉଚ୍ଚା ଜାଗା ଦେଖି ଦେଖୁଛନ୍ତି କ'ଣ ରଥ କେତେବେଳେ ଆସୁଛି, କ'ଣ ଆସିଲା କି ନାହିଁ, ଏମିତି ହେଇକି ସବୁ ଦେଖୁଛନ୍ତି, ଅପେକ୍ଷା କରିଛନ୍ତି ଆସିବ କେତେବେଳେ ରଥ ଆସିବ। ତେଣୁ ଭଗବାନ ଡେରିରେ ଯାଇ ପହଞ୍ଚିଲେ ମଥୁରା ନିକଟରେ, ଯେତେବେଳେ ପହଞ୍ଚିଗଲେ ମେନ୍ ଗେଟ୍ ପହଞ୍ଚିଗଲେ, ତାନ୍ ସମେତ୍ୟାହ ଭଗବାନ ଅକ୍ରୂର, ଭଗବାନ ଜଗଦୀଶ୍ୱର, ଜଗତର ଈଶ୍ୱର ସେ ଶ୍ରୀକୃଷ୍ଣ, ତାନ୍ କହିଲେ ବ୍ରଜକୋଷ ସମେତ୍ୟ, ତେଣୁ ଭଗବାନ ଆସି ବର୍ତ୍ତମାନ ବ୍ରଜକୋଷ ବ୍ରଜବାସୀମାନଙ୍କ ସହିତ ମିଳିତ ହେଲେ, ତେଣୁ ବ୍ରଜବାସୀମାନେ ଯେତେବେଳେ ମିଳିତ ହେଇଗଲେ ସେତେବେଳେ ପାଣିନାଂ ପାଣି ଭଗବାନ କ'ଣ କଲେ, ନିଜ ହସ୍ତରେ ଅକ୍ରୂରଙ୍କ ହସ୍ତକୁ ଧରିଲେ, ପାଣିନାଂ ପାଣି ଗୃହୀତ ପ୍ରହସନ ହାସ୍ୟ କୁର୍ବନ୍ ପ୍ରସୃତଂ ଭଗବାନ ଅକ୍ରୂରଙ୍କ ହାତ ଧରିକିରି ନିଜ ହାତରେ ଟିକେ ହସିକିରି ପ୍ରହସନ ହସିକିରି ପ୍ରାଶ୍ରିତ କହିଲେ ସବିନୟଂ ଯଥା ସାତ୍ ତଥା ବହୁତ ବିନୟ ସହକାରେ ଇବ ଅକ୍ରୂରଂ ପ୍ରତି ଆହ ବିନୟ ସହକାରେ ଅକ୍ରୂରଙ୍କୁ ଏଇଭଳି ଭାବରେ ହସି ହସି କହୁଛନ୍ତି। ତେଣୁ ଏଠାରେ ବିଶ୍ୱନାଥ ଠାକୁର କହୁଛନ୍ତି ପ୍ରସ୍ରିତମ କହିଲେ ବିନୀତମ ଭଗବାନ ସିଏ କେଉଁଥିରେ କମ୍ ନୁହନ୍ତି ସିଏ ହଁ କିଛି ସେ କମ୍ ନାହିଁ ଭଗବାନଙ୍କ ଭଗବାନ ସହିତ କିଛି ସମାନ ହୋଇପାରିବେ ନାହିଁ ଆଉ ତାଙ୍କ ଉର୍ଦ୍ଧ କଥା କ'ଣ କୁହାଯିବ କିନ୍ତୁ ତଥାପି ସେ ବିନୀତ ଆମର ଟିକେ ସାମାନ୍ୟ ଶକ୍ତି କିଛି ରହିଛି ବା କିଛି ଗୁଣ ରହିଛି ସେଥିରେ ଆମେ ଗର୍ବିତ ହୋଇଯାଉଛେ କିନ୍ତୁ ଭଗବାନ ସବୁ ଗୁଣ ରହିଛି ସବୁ ଶକ୍ତି ରହିଛି ସବୁକିଛି ତାଙ୍କ ପାଖରେ ରହିଛି କିନ୍ତୁ ସେ ତଥାପି ବିନୀତ ବିନୟ। ଆମର ଜଣେ ଧନୀ ବ୍ୟକ୍ତି ଯଦି ହେବ ଆମର ଗୋଟେ କଥା ରହିଛି ମହାପ୍ରଭୁଙ୍କ ଲୀଳାରେ ବର୍ଣ୍ଣନା କରାଯାଇଛି ଗୋପୀନାଥ ପଟ୍ଟନାୟକ ଜଣେ ଥିଲେ ରାଜାରମଣଙ୍କ ଭାଇ ସେମାନେ ପାଞ୍ଚ ଭାଇ ସେମାନେ ହେଉଛନ୍ତି ପାଞ୍ଚ ପଞ୍ଚ ପାଣ୍ଡୁ ବୋଲି କୁହାଯାଏ ମହାପ୍ରଭୁ କହିଛନ୍ତି। ତେଣୁ ଗୋପୀନାଥ ପଟ୍ଟନାୟକ ସେ ସମୟରେ ରାଜା ଯେ ଥିଲେ ପ୍ରତାପପୁତ୍ର ଦେବ ତାଙ୍କର ସେ କିଛି ଦେୟ ବାକି ଥିଲା ଦେଇନଥିଲେ ତେଣୁ ତାଙ୍କର ଯିଏ କନିଷ୍ଠ ପୁତ୍ର ତାଙ୍କର ଯିଏ ପୁତ୍ର ଥିଲେ ରାଜାଙ୍କର ପୁତ୍ର ରାଜା ରାଜାଙ୍କର କେତେ ଧନ ଐଶ୍ୱର୍ଯ୍ୟ ସବୁ ରହିଛି ତେଣୁ ତାଙ୍କର ଅଟୋମେଟିକାଲି ଗର୍ବ ଆସିଯିବ ତେଣୁ ଇଏ ମଧ୍ୟ ସେଇଭଳି ଭାବରେ ବହୁତ ଗର୍ବିତ ଗର୍ବିତା ଥିଲା କଥା କହିଲା ବେଳକୁ ମଧ୍ୟ ସିଏ ଟେରେଇକିରି କଥା କହିବେ ସିଧାସଳଖ କଥା କହିବେ ନାହିଁ ବହୁତ ଗର୍ବ ରହିଛି। ତେଣୁ ଇଏ ଗୋପୀନାଥ ପଟ୍ଟନାୟକ କ'ଣ ଏମିତି ହେଇକିରି କହିଲେ ଠିକ୍ ଅଛି ତ ଗୋପୀନାଥ କହିଲେ ମୋର ସବୁ ସେ ଘୋଡ଼ା ବେପାର କରୁଥିଲେ କହିଲେ ଠିକ୍ ଅଛି ଘୋଡ଼ା ଆମେ ଉପଯୁକ୍ତ ଦାମ ଦେଇକିରି ଆପଣ ନେଇଯାଆନ୍ତୁ ମୋର ଦେୟଟା ଏଇଭଳି ଭାବରେ ପରିଶୋଧ ହେବ। ତେଣୁ ଇଏ ଯେଉଁ ରାଜାଙ୍କ ପୁଅ ଥିଲେ ସିଏ ଟେରେଇକିରି କହିଲେ ଆର ଦାମ ଏତିକି ହେବ ଲକ୍ଷେ ଟଙ୍କା ଦାମ ହେଲେ କହିବ ଦଶ ହଜାର ଟଙ୍କା ଦାମ ହେବ ଏଇଭଳି ଭାବରେ କହିଲେ ତେଣୁ ସିଏ କହିଲେ ଗୋପୀନାଥ ପଟ୍ଟନାୟକ କହିଲେ କହିଲେ ମୋର ଯେଉଁ ଘୋଡ଼ା ଇଏ ଟେରେଇକିରି କଥା କୁହେ ନାହିଁ ଏତିକିରେ କ୍ରୋଧ ହେଇକିରି ସେ ତାଙ୍କୁ ଆଦେଶ ଦେଇଦେଲେ ତାଙ୍କୁ ହତ୍ୟା କରାଯିବ ଶୁଳିରେ ଚଢ଼େଇ ଦିଆଯିବ ଦେଇପାରିଲେ ନାହିଁ କହିକିରି ଶୁଳିରେ ଚଢ଼େଇ ଦିଆଯିବ। ଏଣେ ମହାପ୍ରଭୁଙ୍କ ପାର୍ଷଦମାନେ ମହାପ୍ରଭୁଙ୍କୁ ନିବେଦନ କଲେ ପ୍ରଭୁ ଆପଣଙ୍କର ଭକ୍ତ ରାଜାରମଣଙ୍କର ଭାଇ ଗୋପୀନାଥ ପଟ୍ଟନାୟକକୁ ଏଭଳି ଭାବରେ ବର୍ତ୍ତମାନ ଶୁଳିରେ ଚଢ଼େଇ ଦିଆଯିବ। ତେଣୁ ମହାପ୍ରଭୁ କହିଲେ ଯେ ମୁଁ କ'ଣ କରିବି ସେ ରାଜାଙ୍କର ଦେହ ଦେଲେନି ସେଥିପାଇଁ ସେ ତାଙ୍କୁ ଭୋଗ କରିବେ ମୁଁ କ'ଣ କରିପାରିବି ସେଥିରେ। ତେଣୁ ଯେତେବେଳେ ଠିକ୍ ସମୟରେ ଯେତେବେଳେ ଶୁଳି ଦେବା ପାଇଁ ବସିଛନ୍ତି ସେତେବେଳେ ରାଜା ଖବର ପାଇଲେ ରାଜା ଖବର ପାଇ ସେ ସବୁ ଆସିକି ବନ୍ଦ କଲେ ସେଇଟାକୁ ଏସବୁ କଥା ସବୁ ରହିଛି ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ସାଧାରଣତଃ ଯେଉଁମାନଙ୍କର ଧନ ରହିଛି ବା ସେଇଭଳି ଭାବରେ କିଛି ଶକ୍ତି ରହିଛି ସେମାନେ ବହୁତ ଗର୍ବିତ ହୋଇଯାଆନ୍ତି। କୁନ୍ତୀ ଦେବୀ ତାଙ୍କ ସ୍ତୁତିରେ କହିଛନ୍ତି ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀଭୀର ଏଦମାନ ମଧ ପୁମାନ ଯାହାର ଟିକେ ଉନ୍ନତ କୂଳରେ ଜନ୍ମ ହୋଇଛନ୍ତି ଜନ୍ମ ଯାହାର ବହୁତ ଧନ ସମ୍ପତ୍ତି ରହିଛି ଐଶ୍ୱର୍ଯ୍ୟ ଯାହାର ବହୁତ ବିଦ୍ୟା ରହିଛି ଶ୍ରୁତ ଯାହାର ବହୁତ ସୌନ୍ଦର୍ଯ୍ୟ ରହିଛି ଶ୍ରୀ ଏମାନେ ଏଦମାନ ମଧ ପୁମାନ ତାଙ୍କର ମଦ ତାଙ୍କର ଗର୍ବ ବଢ଼ିଯାଏ ତେଣୁ ସେମାନେ ନୈବାହାତି ଅଭିଧାତ୍ମ ବୈତ୍ୱାଂ ଅକିଞ୍ଚନ ଗୋଚର ତେଣୁ ସେ ଭଗବାନଙ୍କର ଭଜନ କରିପାରନ୍ତି ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ। ତେଣୁ ଯେଉଁମାନଙ୍କର ଏ ମଦ ରହିଛି ଗର୍ବ ରହିଛି ସେମାନେ ଭଗବାନଙ୍କ ଶରଣରେ ଯାଇପାରିବେ ନାହିଁ ଭଗବାନ ଭଜନ କରିପାରିବେ ନାହିଁ ଯାହା ବି ହଉ କିନ୍ତୁ ଭଗବାନଙ୍କ ସବୁ ଗର୍ବ ହେବା କଥା କାରଣ ତାଙ୍କର ତ ସବୁକିଛି ରହିଛି ନା ତାଙ୍କ ଉପରେ କିଛି ନାହିଁ କିନ୍ତୁ ତଥାପି ସେ ବିନୀତ ପ୍ରସ୍ରିତମ ତେଣୁ ପ୍ରହସନ ଏବ ଇତି ତଦ आनंद आनंद नार्थमेव न तु वस्तुतः इति विश्वनाथ चक्रवर्ती कहते प्रहसन इव बोली शब्द कहगला ना हसुचान्ति किंतु आनंद देखें बाहर किंतु प्रकृति से भितर आनंदित नुहति प्रहसन मथुरा नगर दर्शन ब्रजनगर त्याग स्मृत्या तर विषादोदया मथुरा नगर को देखिए आनंद किंतु ब्रज ब्रजनगर को त्याग करदे से विषाद विषाद उदय आसी जाइए गोपी मान दूरे जाती संध्या समय भगवान फेरती अटति जननी काननम त्रुटि जुगायते त्वाम पश्यताम कुटिलं कुंतलं श्रीमुखं चते जड़ौ दीक्षताम पाक्म क्रोधुषाम भगवान बिरहरे गोपी माने त्रुटि गोटे जुग भरी लगुला तेणु जिते बड़े भगवान यही समय फेरती आज जो समय पहुँचे मथुरा नगर से समय से फेरती ब्रज को फेरती से गोपी मैंने चाहिए रही थे बाट को से समय भगवान रूप दर्शन करते आनंदित से हमें से समय चक्षुरे जदि पलक पड़ जाए से विधि ब्रह्मा को निंदा करती यह सब कथा रही तेणु आज भगवान आउ न फेरिक वृंदावन को न फेरिक मथुरा नगर रही तेणु तक ब्रजवासी मान कथा मन पड़ी आम जमी भगवान भक्त जो भाव भगवान को भल पाती भगवान भक्त को से भाव भल पाती ये भल पाइबाटा दुई तरफा एक तरफा नुह खाली आम भगवान भल पाऊे भगवान आमको भल पाऊँ भल पा ना नुह आम भगवान भल पाऊ मैंने भगवान भक्त को से भाव भल पाती से भगवान कहले दुर्वासा कहले भागवत नवमस्कंद वर्णना कर साधव हृदय मह्यं साधुना हृदय तुहम मदन्न ते न जानते नाहं तेभ्य मनागपि साधुंकर साधव हृदय मह्यं भगवान हृदय साधु रही तुम्हार हृदय सदा गोविंद विश्राम गोविंद हे नम वैष्णव पराण भगवान हृदय होती साधु साधव हृदय मयम एवं साधुना हृदय तुहम साधुंकर हृदय मत भगवान रही तेणु मदन ते न जानाती मो छड़ा अन्य किसी से जानते ना साधु जी मो छड़ा आ किसी जानते ना नाहं तेभ्य मनागवि मुझा आ जानिना ये हूँ भगवान और भक्त भाव आदान प्रदान तेणु आज गोपी मान दूरे जाकर विषाद आसी जाए कि बाहर को प्रहसन इव शब्द से सुखदेव गोस्वामी भगवान मन भाव को जापार तेणु प्रहसन इव शब्द व्यवहार कराला इव इव कह हसला भली कितु से प्रकृत हस नुह भितर विषाद रही बाहर हस रही प्रहसन इव तेणु दर्शन अन्य किसी पाक भाव अच्छे कि हाँ सनातन गोस्वामी भाष्य कहते पाणीना पाणी बोली जो कहगला आर सुखदेव गोस्वामी भाव होती भगवान भाव यहाँ सुखदेव गोस्वामी व्यक्त करतो भगवान कहगला ना भगवान शब्द व्यवहार करागला ना भगवान अक्रूरंग जगदीश्वर भगवान पुणी जगदीश्वर दुईट शब्द व्यवहार करागला भगवान विशेष विशेषण दिगला तेणु भगवान कहले भक्त वात्सल्यादि भगवान बहुत गुण रही तादर गोटे हूँ भक्त वात्सल्य एका तो भकत जीवन एका तो भकत जीवन भकत निमते तोरा शंख चक्र चिन्ह एक चक्र चिन्ह एका तो भकत जीवन ଭଗବାନଙ୍କର ଭକ୍ତ କେତେ ପ୍ରିୟ। ତେଣୁ ଭକ୍ତ ବାତ୍ସଲ୍ୟାଦି ଅଶେଷ ଗୁଣ ପ୍ରକଟନ ପରମ ଇତ୍ୟାର୍ଥ। ସେଥିପାଇଁ ପାଣି ନା ପାଣି ହାତ ଧରି ପକାଇଲେ ଅକ୍ରୁରଙ୍କର। ଭଗବାନ ହାତ ଧରିବା କିଛି ଦରକାର ନାହିଁ, କହିଥାନ୍ତେ ନାହିଁ ତୁମେ ଯାଅ ମୁଁ ପରେ ଯିବି ବା ଏମିତି କିଛି କହିପାରିଥାନ୍ତେ, କିନ୍ତୁ ଭଗବାନ ହାତ ଧରିଦେଲେ ତାଙ୍କର, ହାତ ଧରିକି କହୁଛନ୍ତି ପ୍ରସ୍ରିତମ, ବହୁତ ବିନତ ବିମିନୀତ ଭାବରେ କହିଛନ୍ତି ଭଗବାନ। ତେଣୁ କ'ଣ କହିଲେ ଭଗବାନ, ଦଶ ନମ୍ବର ଶ୍ଳୋକରେ କହୁଛନ୍ତି, ଭବାନ୍ ପ୍ରବିଶତାମଗ୍ରେ ସହ ଜାନ ପୁରୀ ଗୃହମ ବୟଂ ତୁ ମୁଚ୍ୟାଥ ତତୁ ଦକ୍ଷାମହେ ପୁରୀ। ତେଣୁ ଭଗବାନ କହୁଛନ୍ତି ଭବାନ୍ ସହ ଜାନ ଅଗ୍ରେ ପୁରୀ ଗୃହଂ ପ୍ରବିଶତାଂ, ଭଗବାନ ଆପଣ ଏ ଯାନ ସହିତ ଯେଉଁ ଯାନ ଆଣିକି ଆସିଥିଲେ ଭଗବାନ ଅକ୍ରୁର ସୁବର୍ଣ୍ଣ ରଥ, ଏ ଯାନ ସହିତ ଅଗ୍ରେ ତୁମେ ଆଗରେ ଯାଇକି ପୁରୀ ମଥୁରାକୁ ଯାଇକି ଗୃହଂ ପ୍ରବିଶତାମ, ଗୃହରେ ପ୍ରବେଶ କରନ୍ତୁ ଆପଣ। ଅଥ ଅନନ୍ତରଂ ବୟନ୍ତୁ ଇହ ଅବମୁଚ୍ୟ, ଆମେ ଏଇଠି ଓହ୍ଲେଇକିରି ଏଠି ଅବମୁଚ୍ୟ ଏଠି ଉତ୍ତାର୍ଯ୍ୟ ବିଶ୍ରାମ୍ୟ ତଥ ପଶ୍ଚାତ୍ ପୁରୀ ଦକ୍ଷାମହେ, ତାପରେ ଆମେ ପୁରୀକୁ ଯିବୁ ବା ମଥୁରା ପୁରୀକୁ ଦର୍ଶନ କରିବୁ, ଆପଣ ଆଗରେ ଯାଆନ୍ତୁ। ଏଇଭଳି ଭାବରେ କହି ହାତରେ ହାତ ଧରିକିରି ତାଙ୍କ ପାଣି ନା ପାଣି ହାତରେ ହାତ ଧରିକିରି ତାଙ୍କର ଭଗବାନ ଏଇଭଳି ଭାବେ ବିନୀତ ଭାବରେ କହୁଛନ୍ତି। ଏ ଭଗବାନଙ୍କର ଏଇଭଳି ଭାବରେ ବିନୟତା, ତେଣୁ ବୈଷ୍ଣବ ତୋଷଣରେ ଆମର ଜୀବଗୋସ୍ୱାମୀ କହୁଛନ୍ତି, ହେ ତାତ ହେ ତାତ ତତ୍ ସନ୍ତୋଷ ସନ୍ତୋଷାର୍ଥ ଆଦରୋକ୍ତି, ବହୁତ ଆଦରରେ ତାଙ୍କୁ କହୁଛନ୍ତି। ତାତ ଶବ୍ଦ ତ ଏଠି ନାହିଁ, ଯାହା ବି ହଉ ଆଉ କେଉଁଥିରେ ଥାଇପାରେ। ଏଇଭଳି ଭାବରେ ଯେତେବେଳେ କହିଲେ ଭଗବାନଙ୍କୁ, ଭଗବାନ କହିଲେ ଅକ୍ରୁରଙ୍କୁ, ସେତେବେଳେ ଅକ୍ରୁର କହୁଛନ୍ତି, ଏଗାର ଶ୍ଳୋକରେ ଅକ୍ରୁର କହୁଛନ୍ତି, କହୁଛନ୍ତି, ନାହଂ ଭବଦ୍ଭ୍ୟାଂ ରହିତ ପ୍ରବେକ୍ଷେ ମଥୁରାଂ ପ୍ରଭୁ ତ୍ୟକ୍ତୁଂ ନାହସି ମାଂ ନାଥ ଭକ୍ତଂ ତେ ଭକ୍ତବତ୍ସଳ। ତେଣୁ ଅକ୍ରୁର ଏଇଭଳି ଭାବରେ କହିଲେ, ପ୍ରଭୁ ହେ ପ୍ରଭୁ, ଅହଂ ଭବଦ୍ଭ୍ୟାଂ ରହିତଂ ମଥୁରାଂ ନ ପ୍ରବେକ୍ଷେ, ପ୍ରଭୁ ଆପଣଙ୍କୁ ଛାଡ଼ି ଦେଇକରି ମୁଁ ଏକୁଟା ଯିବି ନାହିଁ, ମଥୁରାକୁ ଯିବି ନାହିଁ, ଭବିଷ୍ୟାମି। ହେ ଭକ୍ତବତ୍ସଳ, ପ୍ରଭୁ ଆପଣ ହେଉଛନ୍ତି ଭକ୍ତବତ୍ସଳ, ଭକ୍ତେଷୁ ସ୍ନେହଶୀଳ ନାଥ, ହେ ନାଥ, ହେ ଭକ୍ତବତ୍ସଳ, ହେ ନାଥ, ହେ ପ୍ରଭୁ, ସ୍ୱାମୀନ୍ ତ୍ୱାଂ ତେ ତବ ଭକ୍ତଂ ମା ତ୍ୟକ୍ତୁଂ ନ ରହସି, ପ୍ରଭୁ ଆପଣ ଭକ୍ତବତ୍ସଳ, ଆପଣଙ୍କର ଭକ୍ତଙ୍କୁ ତ୍ୟାଗ କରିବାଟା ଉଚିତ ନୁହଁ, ତେଣୁ ମୁଁ ଆପଣଙ୍କୁ ଛାଡ଼ି ମୁଁ ଏକୁଟା ଯାଇପାରିବି ନାହିଁ। ତେଣୁ ଅକ୍ରୁର ଏ ଯେଉଁ କଥା କହିଲେ, ସନାତନ ଗୋସ୍ୱାମୀ ଏ କଥାକୁ ବ୍ୟାଖ୍ୟା କରିଛନ୍ତି, ସେ କହୁଛନ୍ତି, ମଥୁରା ଶ୍ରେଷେଣ ବିଚିତ୍ର ମାଧୁର୍ଯ୍ୟ ମନୋହର ମପି ଇତ୍ୟର୍ଥ ପରମାତ୍ୟା ବହୁଧା ସମ୍ବୋଧୟନ ପ୍ରାର୍ଥୟତେ। ମନୋହର ମପି, ମଥୁରା ଶବ୍ଦ କହିଲେ ବିଚିତ୍ର ମାଧୁର୍ଯ୍ୟ ମନୋହର ମପି, ମଥୁରା କହିଲେ ଆର ଶବ୍ଦର ଅର୍ଥ ହେଉଛି କ'ଣ ନା, ବିଚିତ୍ର ମାଧୁର୍ଯ୍ୟ ରହିଛି ମନୋହର ମପି, ବହୁତ ମାଧୁର୍ଯ୍ୟ ରହିଛି ମଥୁରା ନଗରୀ, ଭଗବାନଙ୍କର ପ୍ରାକୃତ ଧାମ ସେ ମଥୁରା ନଗରୀ, ବହୁତ ମନୋହର। ତେଣୁ ବହୁତ ମନ ଦୁଃଖରେ ପରମାତ୍ୟା ବହୁଧା ସମ୍ବୋଧୟନ ପ୍ରାର୍ଥୟତେ, ଆମେ ଦେଖିଲେ ନା ତିନିଟା ସମ୍ବୋଧନ କରିଛନ୍ତି, ବହୁଧା ସମ୍ବୋଧୟନ, କାହିଁକିନା ପରମାତ୍ୟା ବହୁତ ଆର୍ତି ହୋଇଯାଇଛନ୍ତି, ବହୁତ ଦୁଃଖ ହୋଇଯାଇଛି ତାଙ୍କର ଭଗବାନ ଛାଡ଼ିକି ଯିବା ପାଇଁ ଗୃହକୁ, ଭଗବାନ ସେ ଚାହୁଁଛନ୍ତି ଭଗବାନ ନେଇକି ଯିବା ପାଇଁ ଗୃହକୁ। ତେଣୁ ଭଗବାନ ଯେତେବେଳେ ଏଭଳି କହିଦେଲେ, ତେଣୁ ବହୁତ ମନ ଦୁଃଖରେ ବହୁତ ପ୍ରକାର ସମ୍ବୋଧନ କରି ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ। ଏତେଥର କେତେଥର ସମ୍ବୋଧନ କଲେ ପ୍ରଭୁ କହିଲେ, ପ୍ରଥମେ କହିଲେ ସମ୍ବୋଧନ କଲେ ପ୍ରଭୁ କହିଲେ ହେ ଈଶ୍ୱର ନାଥ, ପ୍ରଭୁ କହିଲେ ପୁଣି ନାଥ କହିଲେ, ନାଥ କହିଲେ ସ୍ୱାମୀନ ସ୍ୱାମୀନଂ ବିନା ଦୌ ଦାସସ୍ୟ ସ୍ୱଗୃହ ପ୍ରବେଶ ଅନୌଚିତ୍ୟାଦି ଭାବ। ପ୍ରଭୁ ସ୍ୱାମୀଙ୍କ ବିନା ଦାସ କେମିତି ଗୃହରେ ପ୍ରବେଶ କରିବ, ଏହି ଭାବରେ କହୁଛନ୍ତି। ନାଥ ଶବ୍ଦ ବ୍ୟବହାର କରାଯାଇଛି, ନାଥ ଏଇଟା ଉଚିତ ନୁହଁ, ଅନୌଚିତ୍ୟ ଏଇଟା ଉଚିତ ନୁହଁ। ପ୍ରଭୁ ଆପଣଙ୍କୁ ଛାଡ଼ି ମୁଁ ଗୃହରେ ପ୍ରବେଶ କରିବି ଟି କରିବାଟା ଏଇଟା ଉଚିତ ହେବ ନାହିଁ, ଏହି ଭାବରେ କହୁଛନ୍ତି ନାଥ। ଯଦି ଭଗବାନ କହିବେ ଠିକ୍ ଅଛି, ନନୁ ମଦାଜ୍ଞା ନ ଦୋଷ, ମୁଁ ତୁମେ ଆଜ୍ଞା ଦେଉଛି ଯିବା ପାଇଁ, ତେଣୁ କିଛି ଅସୁବିଧା ନାହିଁ, ଦୋଷ ନାହିଁ। ନାଥ ଶବ୍ଦ କହିଲେ ତ, ତେଣୁ ଭଗବାନ କହିଲେ ଠିକ୍ ଅଛି ମୁଁ ତୁମକୁ ଆଜ୍ଞା ଦେଉଛି ତୁମେ ଯାଅ, ଆଉ ଅସୁବିଧା କ'ଣ, ଦୋଷ ଏଇଟା ଅନୁଚିତ ହେବନି ଏଇଟା ଉଚିତ ହେବ, ମୁଁ ତୁମକୁ ଆଜ୍ଞା ଦେଲି ଯିବା ପାଇଁ। ତେଣୁ ତତ୍ରହ ତ୍ୟକ୍ତୁମିତି ହେ ନାଥ ଇତି ସ୍ୱାମୀନ, ତେଣୁ ବର୍ତ୍ତମାନ କହିଲେ ହେ ନାଥ ଶବ୍ଦ କହି କହିଲେ ନା ହେ ସ୍ୱାମୀନ ବାସତ୍ୟାଗ ନୈବ ଯୁକ୍ତ ଇତି ଭାବ। ତାପରେ ସେଥିପାଇଁ ପ୍ରଥମେ କହିଲେ ପ୍ରଭୁ, ତାପରେ କହିଲେ ନାଥ, ନାଥ କହିଲେ ଯେ ବାସତ୍ୟାଗ ନୈବ ଯୁକ୍ତ, ଆପଣ ହେଉଛନ୍ତି ସ୍ୱାମୀ, ଆପଣ ଏ ବାସକୁ ତ୍ୟାଗ କରିବାଟା ଏଇଟା ଠିକ୍ ନୁହଁ, ନୈବ ଯୁକ୍ତ ଇତି ଭାବ, ଏଇ ଭାବରେ ଏ ନାଥ ଶବ୍ଦ ବ୍ୟବହାର କରାଯାଇଛି। ତେଣୁ ଭଗବାନ ଯଦି କହିବେ ନନୁ ସତ୍ୟମ, ଠିକ୍ ଅଛି ତୁମେ ଯାହା କହୁଛ ଠିକ୍ କଥା, କିନ୍ତୁ କଦାପି ନ ତ୍ୟାଜମ ଏବ କିନ୍ତୁ ସ୍ୱଚ୍ଛନ୍ଦେନ ପୁରୀ ବିହାରାର୍ଥମ ଇମମ ଅଳ୍ପକାଳ ସ୍ୱଗୃହଂ ପ୍ରାପ୍ସ୍ୟସେ। ତତ୍ର ଭଗବାନ କହିବେ ଠିକ୍ ଅଛି ମୁଁ ତୁମ ଗୃହ ତ୍ୟାଗ କରିବି ନାହିଁ, ମୁଁ ତୁମ ଗୃହକୁ ଯିବି, କିନ୍ତୁ ବର୍ତ୍ତମାନ କିଛି ସମୟ ପାଇଁ ମୁଁ ସ୍ୱଚ୍ଛନ୍ଦରେ ପୁରୀ ବିହାର କରିବି, ମଥୁରା ବିହାର କରିବି, ତେଣୁ ଅଳ୍ପକାଳ ସ୍ୱଗୃହଂ ପ୍ରାପ୍ସ୍ୟସେ ପ୍ରସ୍ତାବ୍ୟସେ, ତୁମେ ଅଳ୍ପକାଳ ପାଇଁ ତୁମେ ଗୃହକୁ ଯାଅ, ତାପରେ ମୁଁ ଯାଇ ପହଞ୍ଚିବି। ଯଦି ଏ କଥା କହିବେ, ତେଣୁ ଅକ୍ରୁର କହୁଛନ୍ତି ତତ୍ର ହେ ଭକ୍ତବତ୍ସଳ, ସେଥିପାଇଁ ଭକ୍ତବତ୍ସଳ ବ୍ୟବହାର କରାଯାଇଛି। ପ୍ରଭୁ ନାଥ ଭକ୍ତବତ୍ସଳ ତିନି ଥର କୁହାଗଲା। ଭକ୍ତବତ୍ସଳ କହି କାହିଁ କହିଲେ ନା କ୍ଷଣମପି ଭକ୍ତ ତ୍ୟାଗ ନ ତବ ଯୁକ୍ତ ଇତି ଭାବ, ଗୋଟେ କ୍ଷଣ ମଧ୍ୟ ଆପଣ ଆପଣ ଭକ୍ତଙ୍କୁ ତ୍ୟାଗ କରିପାରନ୍ତି ନାହିଁ, ତେଣୁ ଆପଣ ଭକ୍ତବତ୍ସଳ, ତେଣୁ ମୋ ପାଖକୁ ଆସ, ମୋ ସହିତ ଆସନ୍ତୁ, ଏଇଭଳି ଭାବରେ ପ୍ରାର୍ଥନା କରୁଛନ୍ତି। କେତେ ଭକ୍ତଗଣ ଭାବ ସବୁ ଆଚାର୍ଯ୍ୟମାନେ ଟୀକାରେ ସେଇଟାକୁ ବ୍ୟକ୍ତ କରିଛନ୍ତି। ତେଣୁ ଏଇଟା ମଧ୍ୟ ଏକ ପ୍ରଥମ ସ୍କନ୍ଧ ଏଗାର ଅଧ୍ୟାୟ ସାତ ଶ୍ଳୋକରେ ଯେତେବେଳେ ଭଗବାନଙ୍କର ମହାଭାରତ ଯୁଦ୍ଧ ପରେ ଯେତେବେଳେ ମହାଭାରତ ଯୁଦ୍ଧ ପରେ ଯେତେବେଳେ ଭଗବାନ ହସ୍ତିନାପୁରରୁ ପ୍ରବେଶ କରୁଛନ୍ତି ଦ୍ୱାରକାକୁ, ସେହି ସମୟରେ ଭଗବାନଙ୍କର ଦ୍ୱାରକାବାସୀମାନେ ଭଗବାନଙ୍କୁ ବହୁତ ସ୍ତୁତି କରିଛନ୍ତି, ସେଥିରେ ମଧ୍ୟ ଏଇଭଳି ଭାବରେ ଗୋଟେ ସ୍ତୁତି ଅଛି। ପ୍ରଥମ ସ୍କନ୍ଧ ଏଗାର ଅଧ୍ୟାୟ ଶ୍ଳୋକ ସାତରେ ସେ କଥା କହିଛନ୍ତି, ସେ କହିଛନ୍ତି ଭବାୟନସ୍ତ୍ୱମ୍ ଭବ ବିଶ୍ୱ ଭାବନ ତ୍ୱମ୍ ଏବ ମାତା ମାତା ଅଥ ସୃହୃତ୍ ପତି ପିତା ତ୍ୱମ୍ ସଦ୍ଗୁରୁ ନ ପରମଂଚ ଦୈବତମ୍ ଯସ୍ୟାନୁବୃତ୍ତ୍ୟା କୃତିନୋ ବଭୂଭିମା। ଭଗବାନ ଦର୍ଶନ କରି ଦ୍ୱାରକାବାସୀମାନେ ଏଇଭଳି ଭାବରେ ପ୍ରାର୍ଥନା କରିଥିଲେ, ଭବାୟନ ତ୍ୱମ୍ ଭବ ବିଶ୍ୱ ଭାବନ ପ୍ରଭୁ, ଏକ ଏଗାର ସାତ, ପ୍ରଭୁ ଆପଣ ହେଉଛନ୍ତି ବିଶ୍ୱ ଭାବନ, ସବୁକିଛିର ସୃଷ୍ଟିକର୍ତ୍ତା ଆପଣ, ବିଶ୍ୱର ସୃଷ୍ଟିକର୍ତ୍ତା ଆପଣ, ବିଶ୍ୱ ଭାବନ ଭବାୟ ଆମର ମଙ୍ଗଳ ପାଇଁ ଆପଣ ଆପଣ ଆମର ମଙ୍ଗଳ କରୁଛନ୍ତି, ଭବ ବିଶ୍ୱ ଭାବନ ପ୍ରଭୁ ଆପଣ ଆମର ମଙ୍ଗଳ କରୁଛନ୍ତି, ଆପଣ ହେଉଛନ୍ତି ବିଶ୍ୱ ଭାବନ, ବିଶ୍ୱ ଭାବନ କହିଲେ ଆପଣ ହେଉଛନ୍ତି ବିଶ୍ୱ ବିଶ୍ୱ ସୃଷ୍ଟିକର୍ତ୍ତା, ଆପଣ ହେଉଛନ୍ତି ତ୍ୱମେ ମାତା, ଆପଣ ହେଉଛନ୍ତି ମାତା ଅଥ ସୃହୃତ, ଆପଣ ମାତା ପୁଣି ସୃହୃତ, ପୁଣି ଆପଣ ହେଉଛନ୍ତି ପତି, ଆପଣ ହେଉଛନ୍ତି ପିତା, ତ୍ୱଂ ସଦ୍ଗୁରୁ ନଃ ପରମଂ ଚ ଦୈବତମ୍, ଆପଣ ହେଉଛନ୍ତି ଆମର ସଦ୍ଗୁରୁ, ଆପଣ ହେଉଛନ୍ତି ପରମ ଦେବତା, ପରମ ଭଗବାନ, ପରମ ଦେବ। ଯଶ୍ୟାନୁବୃତ୍ତିଆ କୃତିନ ବହୁ ଭୀମ, ତେଣୁ ଆପଣଙ୍କୁ ଆମେ ଯଦି ଅନୁସରଣ କରିବୁ ତାହେଲେ ଆମେ ଜୀବନରେ ସିଦ୍ଧି ପ୍ରାପ୍ତ ହେବୁ। କୃତିନ ବହୁ ଭୀମ, ତେଣୁ ଏଇଭଳି ଭାବରେ ଦ୍ୱାରକାବାସୀମାନେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ। ତେଣୁ ସେଥିପାଇଁ ଏ ଶାସ୍ତ୍ରରେ ଏଇ କଥାଟି ରହିଛି, ତମେବ ମାତା ଚ ପିତା ତମେବ, ତମେବ ବନ୍ଧୁ ଚ ସଖା ତମେବ, ତମେବ ବିଦ୍ୟାଂ ଦ୍ରବିଣଂ ତମେବ, ତମେବ ସର୍ବଂ ମମ ଦେବ ଦେବ। କିନ୍ତୁ ପ୍ରଭୁପାଦ ମହାରାଜ କହନ୍ତି ଯେ ଆମେ ଯେଉଁ କହୁଛେ ତମେଇବ, ଏ ତମେଇବ କିଏ ଆମେ ଜାଣିନେ, ଆମେ ସମସ୍ତଙ୍କୁ କହିଦେଉଛୁ ତମେଇବ, କିନ୍ତୁ ଏ ତମେଇବ ହେଉଛନ୍ତି ଭଗବାନ କୃଷ୍ଣ, ଆଉ କେହି ନୁହନ୍ତି। ଯାହା ହଉ, ଏଇଭଳି ଭାବରେ ଅକ୍ରୂର ପ୍ରାର୍ଥନା କରୁଛନ୍ତି। ଗୋଟିଏ ପ୍ରାର୍ଥନା କରିଦେଲେ ସରିଗଲା ନାହିଁ, ଆହୁରି ଚାଲିବ ତାଙ୍କ ପ୍ରାର୍ଥନା। ତେଣୁ 12 ଶ୍ଳୋକ କହୁଛନ୍ତି, ପ୍ରଭୁ ଆଗଚ୍ଛ ଜାମ ଗେହାନ ଜ୍ଞାନ ସନାଥାନ କୁର୍ବୋଧୋକ୍ଷଜ ସହବ୍ରଜ ସଗୋପାଳୀ ସୁହୃଦ୍ଭିଷ୍ଟ ସୁହୃତ୍ତମ। ତାପରେ ଶ୍ଳୋକରେ କହୁଛନ୍ତି, ପ୍ରଭୁ ଆଗଚ୍ଛ ହେ ଅଧକ୍ଷଜ, ଏଠି ପୁଣି ସମ୍ବୋଧନ କରୁଛନ୍ତି ପ୍ରଭୁ, ହେ ଅଧକ୍ଷଜ ପ୍ରକୃତେ ଇନ୍ଦ୍ରିୟଜ ଜ୍ଞାନ ଗୋଚର ତ୍ୱମ, ଆମର ଇନ୍ଦ୍ରିୟମାନଙ୍କର ବିଷୟରେ ଭଗବାନ ଜାଣନ୍ତି ସବୁକିଛି, ଭଗବାନ ହେଉଛନ୍ତି ଅଧକ୍ଷଜ। ତେଣୁ ପ୍ରଭୁ ଆଗଚ୍ଛ ଗେହାନ ଜାମ, ତେଣୁ ଆସନ୍ତୁ ଆମେ ଗୃହକୁ ଯିବା। ଅହଂ ଜୁୟଂଚ ସର୍ବେ ଏବ ପ୍ରଥମତଃ ଗୃହାନ ଏବ ଗମିଷ୍ୟାମ, ହେ ଆପଣ, ମୁଁ, ଆପଣ ଏବଂ ସମସ୍ତେ ଯେତେ ବ୍ରଜବାସୀମାନେ ଅଛନ୍ତି ସମସ୍ତେ ଆମର ଗୃହକୁ ପ୍ରଥମେ ଯିବା, ଗମିଷ୍ୟାମ। ହେ ସୁହୃତ୍ତମ, ପୁଣି ଆଉ ଥରେ କହିଲେ ପ୍ରଭୁ ଆପଣ ହେଉଛନ୍ତି ସୁହୃତ୍ତମ। ସ ଗୋପାଳୀ, ଗୋପାଳମାନଙ୍କ ସହିତ ସୁହୃଦ୍ ବି ଆପଣ ବନ୍ଧୁବାନ୍ଧବମାନଙ୍କ ସହିତ ମଧ୍ୟ, ଚ ନହ ଅସ୍ମାନ ସନାଥାନ କୁରୁ, ଆମକୁ ଆପଣ ସନାଥ କରନ୍ତୁ, ଆମେ ବର୍ତ୍ତମାନ ଅନାଥ ହୋଇଯାଇଛୁ। ତେଣୁ ଏ ଶ୍ଳୋକରେ ବାର ନମ୍ବର ଶ୍ଳୋକରେ କହୁଛନ୍ତି, ଅହଂ ଅହଂ ଜୁୟଂ ଚ ସର୍ବୈବ ଗମିଷ୍ୟାମ, ଯଦି ଭଗବାନ କହିବେ ତମ ଗୃହକୁ ମୁଁ ଏକୁଟିଆ ଯିବି, ନା 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 ସମସ୍ତେ ଆମେ ଯିବା, ଆପଣ ଯିବେ, ବଳରାମ ଯିବେ, ବ୍ରଜବାସୀମାନେ, ସର୍ବୈବ ଗମିଷ୍ୟାମ ତଥାପି ସମ୍ମତି ମନାଲକ୍ଷ୍ୟ ସଦୈନଂ ପ୍ରାର୍ଥୟତି। କିନ୍ତୁ ତଥାପି ଭଗବାନ ସମ୍ମତି କହୁନାହାନ୍ତି, କିଛି କହୁନାହାନ୍ତି, ତେଣୁ ପୁଣି ଦୈନ୍ୟ ଭାବରେ ପ୍ରାର୍ଥନା କରୁଛନ୍ତି କ'ଣ, ହେ ଏ ନୋ ଅସ୍ମାନ ସନାଥନ କୁରୁ, ପ୍ରଭୁ ଆପଣ ଆମକୁ ସନାଥ କରନ୍ତୁ। ହେ ଅଧକ୍ଷଜ, ହେ ଅଧକ୍ଷଜ ଇନ୍ଦ୍ରିୟ ଜ୍ଞାନ ଅଗୋଚରତି, ଆମେ ଆପଣଙ୍କୁ ଆମର ଇନ୍ଦ୍ରିୟମାନଙ୍କୁ ତ ଜାଣିପାରିବୁ ନାହିଁ, ଏବଂ ଭୂତ ସେ ତବ ସାକ୍ଷାତ ଗମନେ ନେଇବ ସନାଥତ୍ୱଂ ସିଦ୍ଧ୍ୟତି, ତେଣୁ ଆପଣ ଆମ ସହିତ ମିଶିକିରି ଯିବେ ତାହେଲେ ଆମର ଆମେ ସନାଥ ହେବୁ, ନହେଲେ ଆମେ ଆପଣଙ୍କୁ ଜାଣିପାରିବୁ ନାହିଁ। ନନ୍ୟୁ ତରି ତ୍ୱୟା ସହ ଅହମ୍ ଏକାକି ଜାମ, ଯଦି ଭଗବାନ କହିବେ ଠିକ୍ ଅଛି ତୁମ ସହିତ ମୁଁ ଏକୁଟିଆ ଯିବି, ନା 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 ପ୍ରଭୁ ସମସ୍ତଙ୍କ ସହିତ ମିଶିକି ଯିବା, ଆମେ ଆମେ ସମସ୍ତେ ମିଶିକିରି ଯିବା, ତଥାପି ଭଗବାନ କିଛି କହୁନାହାନ୍ତି। ତେଣୁ ତାପରେ 13 ଶ୍ଳୋକ କହୁଛି, ପୁଣି ଆଉ ଥରେ ସ୍ତୁତି କରୁଛନ୍ତି ଯେ ସେ କହୁଛନ୍ତି, ପୁନି ପାଦ ରଜସା ଗୃହାନ ଗୃହମେଧିନାମ ଯେ ଯେ ଚଉ ଚେନା ନୃତୃପ୍ୟନ୍ତି ପିତର ସାଗ୍ନେହ ସୁରାହା। ତେଣୁ ପୁଣି ପ୍ରାର୍ଥନା କରୁଛନ୍ତି ପ୍ରଭୁ, ହେ ଭଗବାନ ଯୌସେନ ଯଶ ପାଦରଜସ୍ୟ ଖେଳନ ଉଦକେନ ଗୃହାଙ୍ଗନ ସ୍ଥିତେନ, ଯାହାଙ୍କୁ ପାଦ ପଦ୍ମକୁ ଖେଳନ କଲେ ବା ଧୌତ କଲେ, ପିତରହ ଆମର ପିତୃଲୋକା ତା'ର ସାଗ୍ନୟ ଅଗ୍ନି ସହିତ ସୁରା ଦେବା ତୃପ୍ୟନ୍ତି, ଯାହାଙ୍କର ପାଦ ଧୌତ କରିଦେଲେ ଆମର ପିତୃମାନେ ପିତୃଲୋକମାନେ ଅଗ୍ନି ଦେବ ଏବଂ ଦେବତାମାନେ ଅନ୍ୟ ଦେବତାମାନେ ମଧ୍ୟ ସେମାନେ ତୃପ୍ତ ହୋଇଯାଆନ୍ତି। ପାଦରସ୍ୟ ଗୃହମେଧିନାମ ଗୃହମେଧିନାମ କହିଲେ ନିତ୍ୟଂ ଗୃହେଷୁ ପଞ୍ଚ ସୁନା ପ୍ରାଣାନ, ଆମର ଗୃହରେ ଯେଉଁମାନେ ରହୁଛନ୍ତି ସେମାନଙ୍କୁ ଗୃହମେଧି କାହିଁକି କୁହାଯାଏ ନା, ଗୃହ ପାଞ୍ଚ ସୁନା, ପାଞ୍ଚଟି ଜାଗାରେ ସେମାନେ ହତ୍ୟା କରନ୍ତି ତାଙ୍କ ଅଜାଣତରେ, ପାଞ୍ଚ ସୁନା ନ ଅସ୍ମାକଂ ଗୃହାନ୍ ପୁନଃ, ତେଣୁ ଆମେ ଏଇଭଳି ଭାବରେ ପାପୀ ଅବସ୍ଥାରେ ରହିଛୁ, ଆମକୁ ପବିତ୍ର କରନ୍ତୁ, ଏ ଶ୍ଳୋକରେ ଭଗବାନ ପ୍ରାର୍ଥନା କରୁଛନ୍ତି। ତେଣୁ ବିଶ୍ୱନାଥ ଚକୁରୀଟାକୁ କହୁଛନ୍ତି, ଯତ୍ ଶୌସେନ ଯତ୍ ପାଦରଜ ଖେଳନା ଦୋକେନ, ଭଗବାନଙ୍କ ପାଦ ପଦ୍ମକୁ ଯଦି ଆମେ ଧୌତ କରିଦେବା ତାହେଲେ ଏଇଭଳି ଭାବରେ ସମସ୍ତେ ପବିତ୍ର ହୋଇଯିବେ। ତେଣୁ ବୈଷ୍ଣବ ତୋଷଣରେ ଆମର ଜୀବ ଗୋସ୍ୱାମୀ କହୁଛନ୍ତି, ନନୁ ପିତ୍ର ଅଗ୍ନି ସୁରାଧୀନାଂ ପୂଜାଧୀନାଂ ସଦା ତତ୍ ଗୃହାଣାଂ ସନାଥତା ଭାତି ଏବ ତତ୍ରହ। ଯଦି ଅକ୍ରୁର ଯେଉଁ କହୁଛନ୍ତି ପ୍ରଭୁ ଆପଣଙ୍କୁ ପାଦ ଧୌତ କଲେ ଆମର ଗୃହରେ ଆମେ ସନାତ ହୋଇଯିବୁ, ଆମର ପିତୃଲୋକମାନେ ଅଗ୍ନିଦେବ ସୁର ଅନ୍ୟ ଦେବତାମାନେ ସମସ୍ତେ ପବିତ୍ର ହୋଇଯିବେ, ତେଣୁ ଭଗବାନ କହିବେ ତତ୍ରହ ପୁନଃ ଗୃହ ମେଦିନା ନିତ୍ୟ ଗୃହେଷୁ ପଞ୍ଚସୁନା ପରାୟଣ ସକୃତ ଲବ୍ଧନାପି ନିରନ୍ତରଂ ତୃପ୍ୟନ୍ତି ଇତି। ତେଣୁ ଏଇଭଳି ଭାବରେ ଆମେ ସକୃତ ଲବ୍ଧ ଆପଣଙ୍କୁ ଥରେ ମଧ୍ୟ ଆମେ ଯଦି ପ୍ରାପ୍ତ ହୋଇଗଲେ ମଧ୍ୟ ଆମେ ପୂର୍ଣ୍ଣ ଭାବରେ ତୃପ୍ତ ହୋଇଯିବୁ, ଆପଣଙ୍କର ପାଦ ଧୌତ କରିଦେଲା ମାନେ ସେ ଜଳରେ ଆମେ ସମସ୍ତେ ତୃପ୍ତ ହୋଇଯିବୁ ପାଦ ଧୌତ ଜଳରେ। କିନ୍ତୁ ତଥାପି ଭଗବାନ ଯେତେବେଳେ କିଛି କହିଲେ ନାହିଁ ପୁଣି କହୁଛନ୍ତି ବିଭିନ୍ନ ପ୍ରକାର କ'ଣ ସମ୍ବୋଧନ ବିଭିନ୍ନ ପ୍ରକାର ପ୍ରାର୍ଥନା କରୁଛନ୍ତି ଅକ୍ରୁର। ତେଣୁ ଚଉଦ ଶ୍ଳୋକରେ କହୁଛନ୍ତି, ଅବନିଜାଙ୍ଗ୍ରି ଯୁଗଳମ୍ ଆସିତ୍ ଶ୍ଲୋକ୍ୟୋ ବଳିର୍ ମହାନ୍ ଐଶ୍ୱର୍ଯ୍ୟ ମତୁଳଙ୍ଗ୍ଲେ ଭେ ଗତିଂ ଚୈକାନ୍ତିନାଂ ତୁଜା। ଶ୍ଳୋକରେ କହୁଛନ୍ତି ଯେ ମହାନ୍ କହିଲେ ମହାମତୀ ବଳି ବଳିନାମା ଅସୁରରାଜ ଅଙ୍ଘ୍ରି ଯୁଗଳଂ ଭବତ ପାଦପଦ୍ମଦ୍ୱୟମ୍ ଅବନିଜ୍ୟ ପ୍ରଖାଲ୍ୟ ଶ୍ଲୋକ୍ୟ ପୁଣ୍ୟକୀର୍ତ୍ତି ଆସିତ୍। ଆପଣଙ୍କର ଏଇ ପାଦପଦ୍ମକୁ ଧୌତ କରି ବଳି ମହାରାଜ ବହୁତ ପୁଣ୍ୟକୀର୍ତ୍ତି ହୋଇଗଲେ, ଶ୍ଲୋକ୍ୟ ବହୁତ ଯଶ ତାଙ୍କର ହୋଇଗଲା, ଅତୁଳ ଐଶ୍ୱର୍ଯ୍ୟ ଖାଲି ଯଶ ହୋଇଗଲା ତା ନୁହଁ, ତାଙ୍କର ଅତୁଳ ଐଶ୍ୱର୍ଯ୍ୟ ସେ ପ୍ରାପ୍ତ ହେଲେ। ଏବଂ ଐକାନ୍ତିନାଂ ତୁ ଭବତ ଏକାନ୍ତ ଭକ୍ତାନାଂ ଯାହା ଗତି ଚ ବର୍ତ୍ତତେ ତାଂ ଚ ଲେଭେ। ଏବଂ ପୁଣି କ'ଣ ପ୍ରାପ୍ତ ହେଲେ ନା, ଐକାନ୍ତିନାଂ ତୁ ଯାହା ଗତି ଐକାନ୍ତିନା ଗତି ସେ ପ୍ରାପ୍ତ ହେଲେ, ଐକାନ୍ତିନା ଗତି କହିଲେ ଭବତ ଏକାନ୍ତ ଭକ୍ତାନାମ ଭବତ ଏକାନ୍ତ ଭକ୍ତାନାମ ଆପଣଙ୍କର ସେ ଏକାନ୍ତ ଭକ୍ତ ହୋଇଗଲେ, ଅତ୍ୟନ୍ତ ଶୁଦ୍ଧ ଭକ୍ତରେ ପରିଣତ ହୋଇଗଲେ ସିଏ, ଏଇଭଳି ଭାବରେ ସେ ଗତି ପ୍ରାପ୍ତ ହେଲେ ଆପଣ ପାଦ ଧୌତ କରି। ତେଣୁ ବିଶ୍ୱନାଥ ଠାକୁର ଭାଷାରେ କହୁଛନ୍ତି, ଶ୍ଲୋକ୍ୟ କହିଲେ ମହାଯଶୋଭ ଗତିଂ ଚଲେଇବେ, ବହୁତ ଯଶ ତାଙ୍କର ହୋଇଗଲା ବଳି ମହାରାଜ ଭଗବାନ ପାଦ ଧୌତ କରିକିରି। ଯା ଏକାନ୍ତିନାମେବ ଗତି ସେ ତାପି ପାଠ୍ୟ, ଭଗବାନଙ୍କୁ ଯେ ଏକାନ୍ତ ଭାବରେ ଭଲ ପାଆନ୍ତି ଯାହାଙ୍କର ସେ ଗତି ହେବ ହୁଅନ୍ତି, ସେଇଭଳି ଭାବରେ ଭଗବାନ ଏ ବଳି ମହାରାଜ ତାଙ୍କ ପାଦ ଧୌତ କରି ସେଇ ସ୍ଥିତି ପ୍ରାପ୍ତ ହୋଇଥିଲେ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି କ'ଣ, ନନୁ ତରି ରଜ ସ୍ତୌଚ ରଜ ତତ୍ ଶୌଚୋଦକଂ ବା ତତ୍ର ଦିୟତାଂ ଇତି ଆଶଙ୍କ୍ୟ। ଭଗବାନ ଯଦି କହିବେ ଠିକ୍ ଅଛି ବଳି ମହାରାଜ ମୋର ବାମନ ଦେବଙ୍କ ପାଦ ଧୌତ କରି ଏଭଳି ସ୍ଥିତି ପ୍ରାପ୍ତ ହୋଇଥିଲେ ଆପଣ ଆପଣ ମଧ୍ୟ ମୋର ପାଦ ଧୌତ କରିକି ନେଇଯାଆନ୍ତୁ, ସେ ଜଳକୁ ନେଇଯାଆନ୍ତୁ, ଆପଣ ସେଇ ସ୍ଥିତି ପ୍ରାପ୍ତ ହେବେ। ତେଣୁକରି ଏ ଶ୍ଳୋକଟି କହୁଛନ୍ତି, ସେ କହୁଛନ୍ତି ବଳିବ ତତ୍ର ସାକ୍ଷାତ ପ୍ରକ୍ଷାଳିତୁମ୍ ଇଚ୍ଛାମି ଇତି ଆଶୟନ। ବଳି ଯେଭଳି ଭାବରେ ସାକ୍ଷାତ ପ୍ରକ୍ଷାଳନ କରିଥିଲେ, ଆପଣ ପାଦ ଧୌତ କରିଥିଲେ, ମୁଁ ସେଇଭଳି ଭାବରେ ପାଦ ଧୌତ କରିବି, ଏ ଆଶାରେ ଏଇ ଶ୍ଳୋକଟି କହୁଛନ୍ତି। ତେଣୁ ଭଗବାନ ତାଙ୍କର ଯେଉଁ ରହିଛି, ତାଙ୍କର ଯେଉଁ ନିର୍ଣ୍ଣୟ ରହିଛି ସେଥିରେ ପରିବର୍ତ୍ତନ କରୁନାହାନ୍ତି। ତେଣୁ ପୁଣି କହୁଛନ୍ତି ଅକ୍ରୂର, କହୁଛନ୍ତି ଆପସ୍ତେ ଅଙ୍ଗ୍ରିହାବନେଜନ୍ୟ ସ୍ତ୍ରୀଲୋକାନ୍ ସୂଚୟୋପୁନମ୍ ଶିରସାଧତଜା ସର୍ବ ସୂର୍ଯ୍ୟାତା ସଗରାତ୍ମଜା। ସେଇ ଭଗବାନଙ୍କ ପାଦ ଧୌତ ଜଳର କେତେ ମହାତ୍ମା ରହିଛି ଏ ଶ୍ଳୋକରେ କହୁଛନ୍ତି। କହୁଛନ୍ତି ପ୍ରଭୁ ତେ ତବ ଅଙ୍ଘ୍ରି ଅବନେଜନ୍ୟ କହିଲେ ପାଦ ପଦ୍ମ ଶୌଚଭୂତା ସୂଚୟ ଅପ୍ରାକୃତ ଆପ ସେ ଜଳ ଗଙ୍ଗାଭିଧ୍ୟାନା। ଭଗବାନ ପାଦ ପଦ୍ମକୁ ଧୌତ କରି ଗଙ୍ଗା ଜଳ ଆସୁଛନ୍ତି, ତେଣୁ ପାଦ ଦକ ହେଉଛି ଗଙ୍ଗା ଜଳ ଭଳି। ତିନି ଲୋକକୁ ଅପୁନନ୍ ପବିତ୍ର କରୁଛନ୍ତି ଭଗବାନ ପାଦ ଧୌତ ଜଳ ଗଙ୍ଗା ଦେବୀ, ତିନି ଲୋକକୁ ପବିତ୍ର କରୁଛନ୍ତି। ବିଶେଷ ଭାବରେ ସର୍ବ କହିଲେ ମହେଶ୍ୱର, ଯାହା ଯିଏ ଶିରସା ଆପଣଙ୍କ ସେଇ ପାଦ ଧୌତ ଜଳକୁ ଶିରରେ ଧାରଣ କରନ୍ତି, ମସ୍ତକେନ ଅଧତ୍ତ ମସ୍ତକରେ ଧାରଣ କରନ୍ତି। ସଗରାତ୍ମଜା କହିଲେ ସଗର ମହାରାଜଙ୍କର 60,000 ପୁତ୍ର, ଏମାନେ ଯେଉଁ ଜଳ ପ୍ରାପ୍ତ ହୋଇକରି ସେମାନେ ସ୍ୱର୍ଗଯାତା ସ୍ୱର୍ଯାତା କହିଲେ ସ୍ୱର୍ଗକୁ ପ୍ରାପ୍ତ ହେଲେ। ଏଇ ଯେଉଁ କଥା ରହିଛି ନବମ ସ୍କନ୍ଧରେ ସଗରଙ୍କର ପୁତ୍ରମାନେ ସଗର ମହାରାଜ ଯେତେବେଳେ ଯଜ୍ଞ କରୁଥିଲେ, ତାଙ୍କର ଯଜ୍ଞକୁ ଯଜ୍ଞ ଅଶୁକୁ ଇନ୍ଦ୍ର ଚୋରି କରି ନେଇ ପଳେଇ ଯାଇଥିଲେ, ନେଇକରି କପିଳଦେବଙ୍କ ଆଶ୍ରମରେ ରଖିଦେଇଥିଲେ। ତେଣୁ ସଗରଙ୍କର ଯେଉଁ 60,000 ପୁତ୍ର ସେଇ ଅସୁର ଅନ୍ୱେଷଣରେ ଯାଇ ସେଠି ପହଞ୍ଚିଥିଲେ। ପହଞ୍ଚିକରି ଯେତେବେଳେ ଦେଖିଲେ ଏଇ ଋଷିଙ୍କର ବୋଧେ ଏଇ ଆମର ଅଶୋକ ଆଣିଛନ୍ତି କହିକିରି ସେମାନେ ଟିକେ ତାଙ୍କ ଭିତରେ ପାଟିତୁଣ୍ଡ ଆରମ୍ଭ କରିଦେଲେ। ଯେତେବେଳେ କପିଳଦେବ ଚକ୍ଷୁ ଖୋଲିଦେଲେ ସମସ୍ତେ ଧ୍ୱଂସ ପାଇଗଲେ 60,000 ପୁତ୍ର। ତେଣୁ ସଗରଙ୍କର ଆଉ ଜଣେ ପୁତ୍ର ଆସି ତାଙ୍କୁ ପ୍ରାର୍ଥନା କଲେ, ତାଙ୍କୁ ପ୍ରାର୍ଥନା କରିବାରୁ ସେ କହିଲେ ତୁମେ ଯାଇକି ସ୍ୱର୍ଗରୁ ଗଙ୍ଗାଙ୍କୁ ଯଦି ଆଣିପାରିବ ତାହେଲେ ତୁମର ଏ ପିତୃପୁରୁଷମାନେ ଉଦ୍ଧାର ପାଇବେ। ତେଣୁ ସେ ବହୁତ ତପସ୍ୟା କଲେ ସିଦ୍ଧିପ୍ରାପ୍ତ ହୋଇପାରିଲେ ନାହିଁ। ଅନ୍ତିମରେ ଏଇ ଭଗୀରଥ ହିଁ ସିଦ୍ଧିପ୍ରାପ୍ତ ହେଲେ। ଗଙ୍ଗା ଆସିଲେ, ଗଙ୍ଗା ଆସି ପହଞ୍ଚିଲେ, ଗଙ୍ଗା କହିଲେ ମୁଁ ଯିବି ଯେ ସ୍ୱର୍ଗରୁ ପୃଥିବୀକୁ ଅବତରଣ କରିବି, କିନ୍ତୁ ମୋତେ ଯଦି କିଏ ଧାରଣ ନ କରିବେ ମୁଁ ପାତାଳକୁ ଚାଲିଯିବି। ତେଣୁ ସିଏ ପୁଣି ଶିବଜୀଙ୍କୁ ପ୍ରାର୍ଥନା କଲେ, ଶିବଜୀ କହିଲେ ଠିକ୍ ଅଛି, ତାଙ୍କ ଜଟାରେ ଧାରଣ କଲେ ଗଙ୍ଗାଦେବୀଙ୍କୁ, ଗଙ୍ଗାଦେବୀଙ୍କୁ ଜଟାରେ ଧାରଣ କଲେ। ତାପରେ ଭଗୀରଥ ଆଗେ ଆଗେ ଗଲେ, ଗଙ୍ଗାଦେବୀ ପଛେ ପଛେ ଯାଇକରି ଏଇ ଯେଉଁ ରହିଛି ତାଙ୍କର ଯେଉଁ ପିତୃପୁରୁଷମାନେ ରହିଥିଲେ ଏଇ 60,000 ପୁତ୍ର ଏ ଯେଉଁ ରହିଛନ୍ତି ସଗରଙ୍କର, ସେଇଠି ଯେତେବେଳେ ପହଞ୍ଚିଲେ ସେତେବେଳେ ସେମାନେ ସ୍ୱର୍ଗ ପ୍ରାପ୍ତ ହେଲେ, ସେ କଥାଟି କୁହାଯାଉଛି ଭାଗବତ ନବସ୍କନ୍ଦରେ। ଏଇଟା ବର୍ଣ୍ଣନା କରାଯାଇଛି ସ୍ୱର୍ଗ କିଏ ଏମାନଙ୍କୁ କୁହାଯାଏ କ'ଣ ନା ସଗରା ସ୍ୱର୍ଯ୍ୟାତା, ସେମାନେ ସ୍ୱର୍ଗଗତି ପ୍ରାପ୍ତ ହୋଇଥିଲେ। ତେଣୁ ଏଠି କୁହାଯାଉଛି ବୈଷ୍ଣବ ତୋଷଣରେ ଜୀବ ଗୋସ୍ୱାମୀ କହୁଛନ୍ତି, ଭାଗବତର ଗୋଟେ ଶ୍ଳୋକ ଅଛନ୍ତି, ସୁତ ଗୋସ୍ୱାମୀ ଭଗବାନଙ୍କ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ପ୍ରଥମ ସ୍କନ୍ଧ 18 ଅଧ୍ୟାୟରେ, ସେତେବେଳେ ସେ କହୁଛନ୍ତି ଏ ଶ୍ଳୋକଟି କହିଛନ୍ତି, ଅଥାପି ଯତ୍ପାଦ ନଖାବ ସୃଷ୍ଟମ୍ ଜଗତ୍ ବିରିଞ୍ଚୋ ପ୍ରଭୃତାର୍ଣ୍ଣାମ୍ଭ ଶେଷଂ ପୁନାତି ଅନ୍ୟତମ ମୁକୁନ୍ଦାତ୍ କୋ ନାମ ଲୋକେ ଭଗବତ୍ ପଦାର୍ଥ। ଭଗବତ ବସ୍ତୁ ଆଉ ଭଗବତ ପଦାର୍ଥ ଆଉ କିଛି ଅଛି କି ଆ ଛଡ଼ା? ଯତ୍ ପାଦ ନଖାବ ସୃଷ୍ଟମ୍ ଜଗତ୍ ବିରିଞ୍ଚୋ, ଯେଉଁଙ୍କର ପାଦକୁ ଧୌତ କରିଥିବା ଯେଉଁ ଜଳ ବିରିଞ୍ଚୋ ବ୍ରହ୍ମା ତାଙ୍କର କମଣ୍ଡଳରେ ଧାରଣ କରିଥିଲେ, कमंडल धारण कर भगवान पाद को धौत करदे जत पाद नखावशिष्ट जगत विरीच प्रभुता हृणाम भगवान को पाद धौत करी ए गंगा कहले भगवान पाद ब्रह्मा जो वामनदेव रूप से भगवान जो पाद को बढ़ोते से समय से पाद को मतलब धौत करते ब्रह्मा कमंडल जल नहीं कि भगवान पाद को धौत करते से जो पाद धौत जल से गंगा कह जाए एवं भगवान जो पाद प्रवेश कर चित जगत में से जो कारणानव जल रही कारण सगर रही सगर जल भगवान पाद धौत कर पृथ्वी को प्रवेश कर विश्व को प्रवेश कर गंगा कह जाए से ब्रह्मा कमंडल धारण करते जो से जल जो पुणी तलकू आसुंच से समय शेष शेष पुनाती शेष कहले किए ईश कहले शिवजी से मध्य से जल को निज मस्तक धारण करती जत पाद नखा वशिष्ट जगत बिरीच प्रभुता हृणाम शेष पुनाती अन्नतम शिवलोक पवित्र हो जाए शिवजी जो से जल को धारण कर शिवलोक पवित्र हो जाए शिवलोक पवित्र हो जाए तेणु को नाम लोके भगवत पदार्थ आउ भौतिक जगत रे बा लोक रे आउ भगवत वस्तु बोली कौन अच्छी पदार्थ आउ कौन अच्छी बहुत लोग कहते शिव भगवान शिव भगवान शिव भगवान सुत गोस्वामी यही भाव भगवान को संज्ञा निर्णय करती ये हूँ प्रकृतर भगवान जहाँ केवल पाद धौत जल एत पवित्र एत महान ब्रह्मा धारण करती कमंडल ब्रह्मा कौन पूजा करती शिवजी मध्य पूजा करती मस्तक धारण करती तेणु यही जहाँ पाद नखर एत पवित्रता रही महात्मता रही आउ किए अन्य भगवत वस्तु हो पारे सुत गोस्वामी प्रथम स्कंद अठर अध्याय एक कथी तेणु भागवत दशम स्कंद ये परीक्षित महाराज सुखदेव गोस्वामी को भगवान लीला को विस्तार भाव में वर्णना करने प्रार्थना करते एक कथी भगवान सुखदेव गोस्वामी परीक्षित महाराज कही प्रसिद्ध श्लोक रही दशम स्कंद प्रथम अध्याय से कही वसुदेव विषय जो प्रश्न पचरा जाते तीन जन पवित्र हो जाती किए किए पवित्र होंती किए प्रथम किए प्रथम सुता नुह प्रथम हूँ वक्ता वासुदेव कथा प्रश्न पुरुषांग तीन पुनाति भगवान वासुदेव विषय जन जो प्रश्न पचारुंतन प्रकार व्यक्ति पवित्र हो जाती किए किए ना प्रथम हूँ वक्ता वक्तारम पृच्छकम श्रोतृम प्रथमे वक्ता द्वितीय होती पृच्छकम जे प्रश्नकर्ता तृतीय होती श्रोतृम जे श्रवणकारी यार कहीं एक कहगला प्रथम कहीं श्रोता कहगला ना ना जथोत्तर श्रेष्ठ मानने श्रेष्ठता रही से वक्ता जे से फुल अटेनसन कथा कहे सीपट सेपट हो पारे मन एपट सेपट हो पार ना जदि मन एपट सपट हो सी कथा कहीपर ना फुल अटेनसन रहा तापर द्वितीय हो पृच्छकम जे प्रश्न पचारती जिज्ञासा रही कौतूहल रही जानाप आग्रह रही से प्रश्न पचार से उत्तर जहाँ देवे से ध्यान सहित श्रवण करेंगे तेणु सी द्वितीय स्तर में आसवे तथा श्रवण कला मन एपट सेपट हो जापे जमी भगवान पचारे अर्जुन को कौन पचारे भगवद गीतार अंतिम कथम तया श्रुतम यटा को ठीक भाव शुणिल तो जदि तुम ठीक भाव में भगवद गीता शुणिल ना ना जदि शुणी न था भगवान आउ थे कहने प्रस्तुत थे प्रश्न पचार तेणु द्वितीय द्वितीय स्तर आसोता एवं ए वक्त पृच्छकम जी प्रश्न पचारुंटे द्वितीय स्तर में आसतीय स्तर में श्रोता श्रोता कहले इच्छा से चाहिए शुणे न
ଚାହିଁଲେ ଶୁଣିଲେ, ଚାହିଁଲେ ଶୁଣିବେ ନାହିଁ, ତାଙ୍କ ମନ ଯେଉଁଠି ଚାହିଁବେ ରଖିପାରିବେ। ତେଣୁ ଯେତେବେଳେ ଭାଗବତ ପ୍ରଥମେ ଭଗବାନ କହିଥିଲେ, ଭାଗବତ ମହାତ୍ମାରେ ଏଇଟା କୁହାଯାଇଛି, ଯେତେବେଳେ ପ୍ରଥମେ ଆମର ଗୋକର୍ଣ୍ଣ ଭାଗବତ କଥା କହିଥିଲେ, ତାଙ୍କର ଭାଇ ଯେଉଁ ରହିଛନ୍ତି ଧୁନ୍ଧୁକାରୀକୁ ଉଦ୍ଧାର କରିବା ପାଇଁ, ସାତ ଦିନରେ ସାତଟି ପ୍ରତିଦିନ ଅନ୍ତିମରେ ଗୋଟିଏ ଗୋଟିଏ ସେ ବାଉଁଶ ଗୋଟିଏ ଥିଲା, ସପ୍ତ ଗଣ୍ଠିବାଲା ବାଉଁଶ ଥିଲା, ସେଠି ରଖାହୋଇଥିଲା। ପ୍ରତି ରାତିରେ ଗୋଟିଏ ଗୋଟିଏ ବାଉଁଶ ଗଣ୍ଠି ଫୁଟୁଥିଲା, ଏବଂ ସପ୍ତମ ରାତିରେ ସପ୍ତମ ଦିନରେ ସେ ସପ୍ତମ ଗଣ୍ଠିଟି ଫୁଟିଲା ଏବଂ ସେ ଗୋଟିଏ ଦିବ୍ୟ ଶରୀର ପ୍ରାପ୍ତ ହେଲା ଧୁନ୍ଧୁକାରୀ। ଏବଂ ବୈକୁଣ୍ଠ ଲୋକରୁ ଗୋଟିଏ ଦିବ୍ୟ ବିମାନ ଆସିଲା, ସୁବର୍ଣ୍ଣ ବିମାନ ଆସିଲା, ସେ ବିମାନରେ ଚଢ଼ିକି ସେ ଗଲେ। ତେଣୁ ସେଇଠି ସେ ପ୍ରଶ୍ନ ପଚାରିଛନ୍ତି ଗୋକର୍ଣ୍ଣ, ଏଠି ତ ଏଠି ବହୁତ ଭକ୍ତ ଅଛନ୍ତି, ବହୁତ ଶ୍ରୋତା ଥିଲେ, ତୁମେ କାହିଁକି ତାଙ୍କୁ ନେଲ, ଅନ୍ୟମାନେ କୁଆଡ଼େ ଗଲେ? ନା ସେମାନେ ଠିକ୍ ଭାବରେ ଶୁଣିନାହାନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ସେ କଥା କହିଥିଲେ, ବାସୁଦେବ କଥା ପ୍ରଶ୍ନ ପୁରୁଷାଂ ତ୍ରିଣ ପୁନାଧି ଭକ୍ତାରମ ପୃଚ୍ଛକମ ଶ୍ରୋତୃମ ତତ୍ ପାଦ ଶରୀରଂ ଯଥା। ଯେଭଳି ଭାବରେ ଭଗବାନଙ୍କ ପାଦ ପଦ୍ମଙ୍କୁ ଧୌତ କରୁଥିବା ଶରୀର ଗଙ୍ଗାଦେବୀ ତ୍ରିଲୋକକୁ ପବିତ୍ର କରିଦିଏ, ତ୍ରିଲୋକକୁ ପବିତ୍ର କରିଦିଏ କହିଲେ ପ୍ରଥମେ ସ୍ୱର୍ଗ, ତାପରେ ପୃଥିବୀ, ତାପରେ ପାତାଳକୁ ମଧ୍ୟ ସେ ଯାଇଛନ୍ତି। ତ୍ରିଲୋକରେ ତାଙ୍କର ଅଲଗା ଅଲଗା ନାମ ରହିଛି, ପୃଥିବୀ ସ୍ୱର୍ଗରେ ତାଙ୍କ ନାମ ହେଉଛି ମନ୍ଦାକିନୀ, ପୃଥିବୀରେ ତାଙ୍କ ନାମ ହେଉଛି ଗଙ୍ଗା, ଏବଂ ପାତାଳରେ ତାଙ୍କ ନାମ କ'ଣ, ଭୋଗ ଭୋଗଦେବୀ ନା କ'ଣ ତାଙ୍କ ନାଁ ରହିଛି, ଏଭଳି ଭାବରେ ତାଙ୍କର ରହିଛି। ଏକ ପନ୍ଦରରେ ଦଶମ ସ୍କନ୍ଧ ଏକ ପ୍ରଥମ ଅଧ୍ୟାୟ ଶ୍ଳୋକ ପନ୍ଦରରେ ଏ କଥାଟି କୁହାଯାଇଛି। ଏଥିରେ ଜଣେ ଆଚାର୍ଯ୍ୟ କହିଛନ୍ତି ସେ କଥା, ଯଥୋତ୍ତର ଶ୍ରେଷ୍ଠ, ଯିଏ ଏଇ ଶ୍ରେଷ୍ଠ ଅନୁସାରେ ସେ ଅନୁସାରେ ତାଙ୍କର ଭକ୍ତାରମ ପୃଚ୍ଛକମ ଶ୍ରୋତୃମ ଏମାନଙ୍କ ନାମଟା ନିଆଯାଇଛି। ଏଇଟା ନ ଜାଣିଲେ କି କେତେବେଳେ ଶ୍ରୋତା ପ୍ରଥମେ କହିବ, ତା ଭକ୍ତାରମ ପୃଚ୍ଛକମ ଶ୍ରୋତୃମ, ଇଏ ହେଉଛି ଅର୍ଡ଼ର ହେଉଛି ଏଇଟା। ପ୍ରଥମେ ହେଉଛି ବକ୍ତା, ଯିଏ କହିବେ ସେ ଫୁଲ୍ ଆଟେନସନ୍ରେ କହିବେ ନା, ସିଏ ଆଉ ଏପଟ ସେପଟ କରିପାରିବେନି ମନକୁ, ସିଏ ଯଦି ଏପଟ ସେପଟ କରିବେ ସେ କଥା କହିପାରିବେ ନାହିଁ, ଫୁଲ୍ ଆଟେନସନ୍ ତାଙ୍କର ହେବ। ତାପରେ ଯିଏ ପ୍ରଶ୍ନ ପଚାରୁଛନ୍ତି, ପ୍ରଶ୍ନ ଯିଏ ପଚାରୁଛନ୍ତି ତାଙ୍କର ବହୁତ ଆଗ୍ରହ ରହିଛି, ତେଣୁ ତାଙ୍କର ବହୁତ ଆଗ୍ରହରେ ସେ ଶୁଣିବେ। ସିଏ ଯେମିତି ପରୀକ୍ଷିତ ମହାରାଜ ଶ୍ରବଣ କରୁଥିଲେ, ପରୀକ୍ଷିତ ମହାରାଜ ଏଭଳି ଶ୍ରୋତା, ସୁଖଦେବ ଗୋସ୍ୱାମୀ ଯେତେବେଳେ କଥା କହୁଛନ୍ତି ଥରେ ଥରେ ଗୋଟେ ଗୋଟେ କଥାକୁ ସେ ଛାଡ଼ି ଦିଅନ୍ତି, କିନ୍ତୁ ଇଏ ଛାଡ଼ିବା ବ୍ୟକ୍ତି ନୁହନ୍ତି, ଇଏ ନଚଡ଼ ବନ୍ଧା। ଯେଭଳି ଭାବରେ ଏଇ ଯେଉଁ ଅଜ ଯେଉଁ କ'ଣ ସେ ତା ନା କୁମାର ବୟସରେ ଯେଉଁ ଲୀଳା ହୋଇଥିଲା, ଭଗବାନ ପୌଗଣ୍ଡ ବୟସରେ ତାଙ୍କର ସାଙ୍ଗମାନେ କହିଲେ ଅଘାସୁର ଅଘାସୁର ବଧଟାକୁ, ସେ ଚାହୁଁନଥିଲେ କହିବା ପାଇଁ, କିନ୍ତୁ ପରୀକ୍ଷିତ ମହାରାଜ ଚାହୁଁନଥିଲେ ନ ଶୁଣିବା ପାଇଁ, ସେ ଚାହୁଁଥିଲେ ଶୁଣିବା ପାଇଁ। ତେଣୁ ସେ ପ୍ରଶ୍ନ ପଚାରିଥିଲେ, କାହିଁକି ପ୍ରଭୁ କୁମାର ବୟସରେ ଲୀଳାଟି ପୌଗଣ୍ଡ ବୟସରେ କାହିଁକି ତାଙ୍କ ସାଙ୍ଗମାନେ କହିଲେ, କାରଣ କ'ଣ? ଏଇଟା ସେ କହିନଥିଲେ, ସୁଖଦେବ ଗୋସ୍ୱାମୀ କହିନଥିଲେ। ତେଣୁ ବାସୁଦେବ କଥା ପ୍ରଶ୍ନ ଯେଉଁ ରହିଛି, ଏଇଟା ହେଉଛି ପ୍ରଭୁପାଦ ମହାରାଜ କହିଛନ୍ତି, ସିନ୍ସ କୃଷ୍ଣ କନସିୟସ୍ ମୁଭମେଣ୍ଟ ଇଜ୍ ଫୁଲ୍ ଅଫ୍ ବାସୁଦେବ କଥା, ଏନି ୱାନ୍ ହୁ ହିୟର୍ସ, ଏନି ୱାନ୍ ହୁ ଜଏନ୍ସ ଦ ମୁଭମେଣ୍ଟ ଆଣ୍ଡ ଏନି ୱାନ୍ ହୁ ପ୍ରିଚେସ୍ ୱିଲ୍ ବି ପ୍ୟୁରିଫାଏଡ଼। ତେଣୁ ପ୍ରଭୁପାଦ ମହାରାଜ ଏ କଥା କହିଲେ, ଆମର ଯେଉଁ କୃଷ୍ଣ କନସିୟସ୍ନେସ୍ ମୁଭମେଣ୍ଟ ଯେଉଁ ରହିଛି, କୃଷ୍ଣ ଆନ୍ଦୋଳନ ସଂଘ, କୃଷ୍ଣ ଇସ୍କନ୍ ସଂସ୍ଥା ଯେଉଁ ରହିଛି, ଇଏ ହେଉଛି ଖାଲି ଫୁଲ୍ ଅଫ୍ ବାସୁଦେବ କଥା, ଏଠି ଖାଲି ବାସୁଦେବ କଥା ହିଁ କୁହାଯାଉଛି। ସେଥିପାଇଁ ଏଇଟା କୃଷ୍ଣ ଚେତନଶୀଳ ହେଲା, କୃଷ୍ଣ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ହେଲା, ଅନ୍ୟ କିଛି ଭାବନା ହେଲା ନାହିଁ, କୃଷ୍ଣ ଶବ୍ଦ କୁହାଗଲା। ତେଣୁ ଇଟ୍ ଇଜ୍ ଫୁଲ୍ ଅଫ୍ ବାସୁଦେବ କଥା, ଏନି ୱାନ୍ ହୁ ହିୟର୍ସ, ଯେଉଁମାନେ ଶୁଣିବେ, ଏନି ୱାନ୍ ହୁ ଜଏନ୍ସ ଦ ମୁଭମେଣ୍ଟ, ଯେଉଁମାନେ ଏଇ କୃଷ୍ଣ ଚେତନା ଆନ୍ଦୋଳନରେ ଯୋଗଦାନ କରିବେ, ଏବଂ ଏନି ୱାନ୍ ହୁ ପ୍ରିଚେସ୍ ୱିଲ୍ ବି ପ୍ୟୁରିଫାଏଡ଼, ଯିଏ ପ୍ରଚାର କରିବେ ସେମାନେ ସମସ୍ତେ ପବିତ୍ର ହୋଇଯିବେ। ଯାହା ହଉ, ଏଇଭଳି ଭାବରେ ଏ ଶ୍ଳୋକରେ ସନାତନ ଗୋସ୍ୱାମୀ ତାଙ୍କର ବୃହତ ବୈଷ୍ଣବ ତୋଷଣୀରେ କହୁଛନ୍ତି, ଯେ ଆଦୌ ପାବନତ୍ୱଂ ତଥା ପରମ ବନ୍ଧ୍ୟତ୍ୱଂ ତଥା ଦୁସ୍ତର ମହତ୍ ଅପରାଧାଦପି ନିସ୍ତାରଣ ପରମପଦ ପ୍ରାପକତ୍ୱଂ ଚ କ୍ରମଣୋକ୍ତମ୍। କାହିଁକି ଏଇଭଳି ଭାବରେ କୁହାଗଲା? ପ୍ରଥମେ କହିଲେ ଯେ ଆପସ୍ତେ ଅଙ୍ଘ୍ରି ବନେଜ୍ୟନ୍ୟାଂ ତ୍ରିଲୋକାନ୍ ସୂଚୟ ପୁନମ୍। ଆଦୌ ପାବନତ୍ୱଂ, ଭଗବାନ ପାଦ ଜଳ, ପାଦ ଧୌତ ଜଳର ହେଉଛି ପ୍ରଥମେ ତାର ଗୁଣ ହେଉଛି ପାବନତ୍ୱମ୍, ପବିତ୍ର କରିଦେବ। ଏବଂ ତାପରେ କହିଲେ ଶିରସା ଧତ୍ତଜା ସର୍ବ, ଯିଏକି ସର୍ବ କହିଲେ ଶିବଜୀ ଯିଏକି ଶିରରେ ଧାରଣ କରିଛନ୍ତି, ତେଣୁ ଏଇଟା ହେଉଛି ଆଉ ପରେ କାହିଁ କୁହାଗଲା ନା ଏଇଟା ହେଉଛି ପରମ ବନ୍ଧ୍ୟତ୍ୱମ୍, ସେ ପାଦ ଜଳର, ପାଦଲୋକ ଜଳର ପରମ ବନ୍ଧ୍ୟତ୍ୱମ୍, ବହୁତ ସେ ହେଉଛି ଶ୍ରେଷ୍ଠ କ'ଣ ବନ୍ଧ୍ୟତ୍ୱମ୍, ବନ୍ଦନାର ଯୋଗ ଯୋଗ୍ୟ ସେଇ ଜଳ। ଏବଂ ତତଶ୍ଚ ଦୁସ୍ତର ମହତ୍ ଅପରାଧ ଦପି ନିସ୍ତାରଣ, ତାପରେ କହିଲେ ନା ସ୍ୱର୍ଯାତା ସଗରାତ୍ମଜ, ତାହାର ଅର୍ଥ ହେଉଛି ଏ ମହତ୍ ଅପରାଧ ପି ବହୁତ ଅପରାଧକୁ ମଧ୍ୟ ନିସ୍ତାରଣ କରିଦେବେ ପାଦଦକ ଜଳ, ତେଣୁ ପରମ ପଦ ପ୍ରାପକ୍ତଂ ଯେ କ୍ରମଣୋକ୍ତମ୍। ସେଥିପାଇଁ ଏଇଭଳି ଭାବରେ କ୍ରମରେ କୁହାଗଲା, ପ୍ରଥମେ କୁହାଗଲା ଭଗବାନଙ୍କର ପାଦଦକ ଜଳର ପାବନତା ପବିତ୍ରତା, ସମସ୍ତେ ପବିତ୍ର ହେଇଯାଆନ୍ତି। ଦ୍ୱିତୀୟରେ କୁହାଗଲା ବନ୍ଦନୀୟତା, କେତେ ସେ ବନ୍ଦନାର ଯୋଗ୍ୟ, ସେ ଶିବଜୀ ମଧ୍ୟ ଧାରଣ କରିଛନ୍ତି, ତାଙ୍କର ମସ୍ତକରେ ଧାରଣ କରିଛନ୍ତି। ଏବଂ ତୃତୀୟରେ କୁହାଗଲା ମହତ୍ ଅପରାଧ ପି, ଯେମିତି ସଗରଙ୍କର ପୁତ୍ରମାନେ ସେମାନେ ସବୁ ସ୍ୱର୍ଗକୁ ପ୍ରାପ୍ତ ହେଲେ, ତେଣୁ ଏଇଟା ହେଉଛି ପରମ ଅପରାଧରୁ ଜଣେ ମୁକ୍ତ ହୋଇଯିବ, ତେଣୁକରି ଏଇଭଳି ଭାବରେ ତିନୋଟି କ୍ରମରେ କୁହାଗଲା କଥା। ଆଉ ଜଣେ ଆଚାର୍ଯ୍ୟ ଶ୍ରୀମଦ୍ ଭାଗବତ ତୃତୀୟ ସ୍କନ୍ଧ 28 ଅଧ୍ୟାୟ 22 ଶ୍ଲୋକରୁ ଗୋଟେ ଉଦ୍ଧାର କରିଛନ୍ତି ଶ୍ଲୋକଟି, ଯେ ତୃତୀୟ ସ୍କନ୍ଧ 28 ଅଧ୍ୟାୟ 22 ଶ୍ଲୋକ ଏଠି ଗୋଟେ ରହିଛି। ଏଇଟାକୁ ଯେଉଁ ଆମର ଶୁଣୁଥିଲେ ନା, ସନ୍ଦୀପନୀ ପ୍ରଭୁ କହିଥିଲେ ସେ ଯେଉଁ ଧ୍ୟାନ, ତା ଦେହରେ ଏ ଶ୍ଲୋକଟି ଅଛନ୍ତି। ତୃତୀୟ ସ୍କନ୍ଧ 28 ଅଧ୍ୟାୟ 22 ଶ୍ଲୋକ କାହାର ମନେ ଅଛି? ସବୁ 21 ଶ୍ଲୋକରୁ ଆରମ୍ଭ କରିଥିଲେ ନା ସେ ଏଇ କପିଳଦେବଙ୍କର କଥା। ତୃତୀୟ ସ୍କନ୍ଧ 28 ଅଧ୍ୟାୟ ଭଗବାନଙ୍କ ପାଦ ପଦ୍ମରେ କେତେ ସବୁ ଚିହ୍ନ ରହିଛି ସବୁ କୁହାଗଲା ନା, 19 ଚିହ୍ନ ରହିଛି। ଡାହାଣ ପାଦରେ 11 ଚିହ୍ନ, ବାମ ପାଦରେ 28 ଚିହ୍ନ, ଏସବୁ ଚିହ୍ନକୁ ଧ୍ୟାନ କଲେ କ'ଣ ହେବ ଫଳ ସେ କହିଥିଲେ ନା, ତେଣୁ ଏଇ 22 ନମ୍ବର ଶ୍ଲୋକଟି ସେ କୁହାଯାଇଛି, ସେ ଜଣେ ଉଦ୍ଧାର କରିଛନ୍ତି। ଯଛଉଚ ନିଃସୃଷ୍ଟ ସରିତ୍ ପ୍ରବରୋଦକେନ ତୀର୍ଥେନ ମୂର୍ଦ୍ଧ୍ନି ଅଧିକୃତେନ ଶିବ ଶିବ ଭବୋତ୍ ଧ୍ୟାତୁର୍ ମନଃ ଶ୍ରମଳ ଶୈଳ ନିଃସୃଷ୍ଟ ବଜ୍ରମ ଧାୟେତ୍ କ୍ଷୀରମ ଭଗବତ ଚରଣାରବିନ୍ଦମ୍। ଭଗବାନଙ୍କ ପାଦପଦ୍ମର ଯେଉଁ ରହିଛି, ପାଦପଦ୍ମରେ ଯେଉଁ ଚିହ୍ନ ରହିଛି, ଭଗବାନଙ୍କ ପାଦପଦ୍ମକୁ ଧୌତ କରୁଥିବା ଜଳକୁ ଯେତେବେଳେ ଆମେ ଚିନ୍ତା କରିବା, ସେ ପାଦପଦ୍ମର ସେସବୁ ଚିହ୍ନ ସବୁ ମଧ୍ୟ ଚିନ୍ତା କରିବା, ଧ୍ୟାନ କରିବା, ତେଣୁ ଏ ଯେଉଁ କୁହାଗଲା ଏ ଯେଉଁ ଯତ୍ ଶୌଚ ନିଃସୃତ ସରିତ୍ ପ୍ରବରୋଦ କେନ, ଯାହାଙ୍କର ପାଦପଦ୍ମକୁ ଧୌତ କରିଥିବା ଜଳ ସରିତ୍ ପ୍ରବରୋଦ କେନ, ଶ୍ରେଷ୍ଠ ନଦୀରେ ପରିଣତ ହୋଇଯାଇଛନ୍ତି ଗଙ୍ଗା ନଦୀ। ତୀର୍ଥେନ ମୂର୍ଣ୍ଣ୍ୟାଧିକୃତେନ ଶିବ ଶିବ ଭବତ୍, ସେହି ଜଳକୁ ତାଙ୍କ ମସ୍ତକରେ ଧାରଣ କରନ୍ତି ଶିବ ଶିବ ହୋଇଗଲେ, ଶିବ ଶିବ ଭୂତ, ଶିବ ଗଙ୍ଗା ଜଳକୁ ଧାରଣ କରିବା ପୂର୍ବରୁ ସେ ଅଶିବ ଥିଲେ, ଅମଙ୍ଗଳ ଥିଲେ, କିନ୍ତୁ ଆଜି ଗଙ୍ଗା ଜଳକୁ ଧାରଣ କରି ସେ ଶିବରେ ପରିଣତ ହୋଇଗଲେ, ମଙ୍ଗଳ ମଙ୍ଗଳମୟରେ ପରିଣତ ହୋଇଗଲେ। ଆମ ଶିଶୁ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଏ ଗଙ୍ଗା ଯଦି ତାଙ୍କର ମସ୍ତକରେ ନଥାନ୍ତା ତାହେଲେ ନଙ୍ଗାକୁ କିଏ ପଚାରିଥାନ୍ତା, ଏ ଗୋଟେ ଅଛି କାବ୍ୟ ଗୋଟେ କଥାରେ ରହିଛି। ଏ ନଙ୍ଗା ଶିବଜୀ ସବୁବେଳେ ଭଗବାନଙ୍କର ଧ୍ୟାନରେ କେତେବେଳେ ଉଲଗ୍ନ କେତେବେଳେ ବସ୍ତ୍ର ପରିଧାନ କରି ଭୁଲି ଯାଆନ୍ତି ସେ,
ଲଗ୍ନ ହୋଇକି ମଧ୍ୟ ଭଗବାନ ନୃତ୍ୟ କରନ୍ତି। ତେଣୁ ଏ ଗଙ୍ଗା ଯଦି ନଥାନ୍ତା ଡଙ୍ଗାକୁ କିଏ ପଚାରିଥାନ୍ତେ। ତେଣୁ ଏହି ଶିବ ଯେଉଁ ମସ୍ତକ ଧାରଣ କରିଛନ୍ତି, ଶିବ ଶିବ ଭୂତ, ଶିବ ମଙ୍ଗଳମୟରେ ପରିଣତ ହୋଇଗଲେ। ଧ୍ୟାତୁ ମନ ସମଳ ଶୈଳ ନିଶୃଷ୍ଟ ବଜ୍ରମ, ସେହି ପାଦ ପଦ୍ମକୁ ଯଦି ଆମେ ଧ୍ୟାନ କରିବା ତାହେଲେ ଆମର ଯେତେ ଅପରାଧ ରହିଛି ଏସବୁ ନଷ୍ଟ ହୋଇଯିବ। ନିଶୃଷ୍ଟ ବଜ୍ରମ ଧାଏ ଚିର ଭଗବତ ଚରଣାର ବିନ୍ଦମ, ତେଣୁ ଆମେ ସେହି ଭଗବାନଙ୍କର ଚରଣାବିନ୍ଦକୁ ଧ୍ୟାନ କରିବା। ଏସବୁରେ କହିଥିଲେ ନା ସେନା ଇଏ ଆମର ସନ୍ଦୀପନ ପ୍ରଭୁ, କ'ଣ ଧ୍ୟାନ କଲେ କ'ଣ ହେବ, ଭଗବାନ ପାଦପଦ୍ମରେ ଯେଉଁ ରହିଛି ଧ୍ୟାତୁ କ'ଣ ହେବ, ମନୁହସ୍ତିନଂ ସ୍ୱଟ୍ମନ୍ୟା ନେତୁ ଆକୁଶ ଧତ୍ତେ, ଏସବୁ ରହିଛି ବସୁଦେବ ଭଗବାନଙ୍କର ଯେଉଁ ଶଙ୍କ ଚକ୍ର ଗଦା ପଦ୍ମ ଇତ୍ୟାଦି ରହିଛି, ତା'ର ଯେଉଁ ଆଙ୍କୁଶ ରହିଛି, ଆଙ୍କୁଶକୁ ଯଦି ଧ୍ୟାନ କରିବା ଆମର ମନ ହସ୍ତିକୁ ସିଏ କଣ୍ଟ୍ରୋଲ କରିବ। ମନ ସରସିମଳଂ କର୍ତ୍ତୁମ କମଳଂ ମନସି କମଳଂ, ଆମର ଭଗବାନ ପାଦପଦ୍ମରେ ଯେଉଁ ରହିଛି ରହିଛି ପଦ୍ମ ଚିହ୍ନ ରହିଛି, ଏ ଚିହ୍ନକୁ ଯଦି ଧ୍ୟାନ କରିବା ଆମର ମନରୂପକ ସରସି ରହିଛି ଏ ଯେ ମଧ୍ୟ ଏଇଟା ସେଇଭଳି ଭାବରେ କ'ଣ ଅମଳ ହୋଇଯିବ, ସେଭଳି ଭାବରେ ସ୍ୱଚ୍ଛ ହୋଇଯିବ। ଏବଂ ମନସ୍ୟ ସର୍ବୋତ୍କୃଷ୍ଟ ସାମ୍ରାଜ୍ୟ ଧାତୁ ଧ୍ୱଜଂ, ଧ୍ୱଜ ବିଷୟରେ ଯଦି ଧ୍ୟାନ କରିବା ଆମେ ଶ୍ରେଷ୍ଠ ସାମ୍ରାଜ୍ୟ ପ୍ରାପ୍ତ ହେବା, ସର୍ବୋତ୍କୃଷ୍ଟ ସାମ୍ରାଜ୍ୟ ପ୍ରାପ୍ତ ହେବା। ସେଇଭଳି ଭାବରେ ଜବକୁ ଯଦି ଧାରଣ କରିବା, ଭଗବାନ ପାଦପଦ୍ମରେ ଥିବା ଜବର ଚିହ୍ନକୁ ଯଦି ଧାରଣ କରି ଧ୍ୟାନ କରିବା କ'ଣ ହେବ, ଆମେ ସର୍ବୋତ୍କୃଷ୍ଟ ଯଶ ପ୍ରାପ୍ତ ହେବା। ସେଇଭଳି ଭାବରେ ଭଗବାନ ପାଦପଦ୍ମରେ ଥିବା ଛତ୍ରକୁ ଯଦି ଚିହ୍ନ ଧ୍ୟାନ କରିବା ଆମେ କ'ଣ ହେବ ନା ତ୍ରିବିଧ ତାପ୍ତ ପସମାୟ, ଆମେ ଯେଉଁ ତ୍ରିବିଧ ତାପ ରହିଛି ଆଦି ଭୌତିକ ଆଦି ଦୈବିକ ଆଧ୍ୟାତ୍ମିକ, ଏ ତ୍ରିତାପ ଆମର ଚାଲିଯିବ। ଏବଂ ସର୍ବତ ରକ୍ଷଣାର୍ଥଂ ଚକ୍ରାଦ ଅପି ଧତ୍ତେ, ଭଗବାନ ପାଦପଦ୍ମରେ ଯେଉଁ ରହିଛି ଚକ୍ର ଚିହ୍ନ ରହିଛି ଏଇଟା ଆମକୁ ପୂର୍ଣ୍ଣ ଭାବରେ ରକ୍ଷା କରିବ। ଭଗବାନ ପାଦପଦ୍ମ ଏଇଭଳି ଭାବରେ ଧ୍ୟାନ କରାଯିବ। ଆଉ ସବୁ ରହିଛି 19 ଚିହ୍ନ ରହିଛି, କେଉଁ ଚିହ୍ନକୁ ଧ୍ୟାନ କଲେ କ'ଣ ସବୁ ଫଳ ଅଛି ସବୁ ବିଶ୍ୱନାଥ ଚକ୍ରପୁର ଠାକୁର ତାଙ୍କ ଭାଷାରେ କହିଛନ୍ତି। ତେଣୁ ଏଇଭଳି ଭାବରେ କହି ତଥାପି ଭଗବାନ ଆଉ କିଛି କହୁନାହାନ୍ତି, ତେଣୁ ପୁଣି ଅନ୍ତିମରେ ଏ ଶ୍ଳୋକଟି କହିବେ, ଏ ଶ୍ଳୋକଟି କହିବେ, 16 ଶ୍ଳୋକ। ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଆମେ ସମସ୍ତେ ଏଇଟାକୁ ପ୍ରାର୍ଥନା କରିବା। ଦେବ ଦେବ ଜଗନ୍ନାଥ, ଦେବ ଦେବ ଜଗନ୍ନାଥ, ପୁଣ୍ୟ ଶ୍ରବଣ କୀର୍ତ୍ତନ, ପୁଣ୍ୟ ଶ୍ରବଣ କୀର୍ତ୍ତନ, ଯଦୁତ୍ତମୋତ୍ତମ ଶୋକ, ଯଦୁତ୍ତମୋତ୍ତମ ଶୋକ, ନାରାୟଣ ନମସ୍ତୁତେ, ନାରାୟଣ ନମସ୍ତୁତେ। ଏ ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି। ହେ ଦେବ ଦେବ, ହେ ଜଗନ୍ନାଥ, ପୁଣ୍ୟ ଶ୍ରବଣ କୀର୍ତ୍ତନ, ପୁଣ୍ୟ ପୁଣ୍ୟପ୍ରଦେ ଶ୍ରବଣ କୀର୍ତ୍ତନ ଯଶ ସହ ତତ୍ ସମ୍ବୋଧନ, ଯାହାଙ୍କର ଶ୍ରବଣ କୀର୍ତ୍ତନ କଲେ ଜଣେ ପୁଣ୍ୟ ପ୍ରାପ୍ତ ହେବ। ଯଦୁତ୍ତମ, ଯଦୁକୂଳରେ ସେ ହେଉଛନ୍ତି ଉତ୍ତମ ବ୍ୟକ୍ତି, ଯଦୁତ୍ତମ ସେ ଯଦୁଙ୍କର କୂଳରେ ସେ ଆସିଛନ୍ତି ଯଦୁନନ୍ଦନ। ହେ ଉତ୍ତମ ଶ୍ଳୋକ, ଉତ୍ତମ ଶ୍ଳୋକ ଆପଣଙ୍କ ଯାହାଙ୍କର ଯଶ ଏ ଭୌତିକ ଜଗତର ଉର୍ଦ୍ଧ୍ୱରେ, ଉତ୍ତମ ଶ୍ଳୋକ ଉଦ୍ଗତ ତମ ଯଶ ଶ୍ଳୋକ, ଯାହାଙ୍କର ଯଶ ଏ ଭୌତିକ ଜଗତର ତ୍ରିଗୁଣର ଉର୍ଦ୍ଧ୍ୱରେ ସେଇ ଉତ୍ତମ ଶ୍ଳୋକ। ହେ ନାରାୟଣ ତେ ତୁଭ୍ୟଂ ନମ, ତେଣୁ ଏଇଠି ବହୁତ ସୁନ୍ଦର କଥା ରହିଛି ଆଧିରେ ବିଶ୍ୱନାଥ ଚକ୍ରପୁର ଠାକୁର ତାଙ୍କ ଭାଷାରେ କହୁ। ହେ ଦେବ ଦେବ ତ୍ୱଂ ଦେବେଷୁ ଦିବ୍ୟସି ମଦ୍ ଗୃହେ ପି ଅଦ୍ୟ ଦିବ୍ୟ, ଆପଣ ହେଉଛନ୍ତି ଦେବ ଦେବ, ତେଣୁ ଆପଣ ଦେବ ଦେବ ଆପଣ ଦିବ୍ୟ କହିଲେ ଭଗବାନଙ୍କର ସେଭଳି ଭାବରେ ରହିଛି, ରହିଛି ତାଙ୍କର ତେଜ ରହିଛି ଦେବଦେବ। ତେଣୁ ମଦ୍ ଗୃହେପି ଅଦ୍ୟ ଦିବ୍ୟ, ଆପଣ ମଧ୍ୟ ମୋର ଗୃହକୁ ଅନ୍ଧକାରରୁ ମୁକ୍ତ କରନ୍ତୁ, ଆପଣ ଜ୍ୟୋତି ଦ୍ୱାରା ଏ ଅନ୍ଧକାରକୁ ଦୂର କରନ୍ତୁ ଦେବଦେବ। ହେ ପୁଣ୍ୟ ଶ୍ରବଣ କୀର୍ତ୍ତନ, ହଁ ଦେବଦେବ ଜଗନ୍ନାଥ, ଜଗନ୍ନାଥ କହିବାର ଉଦ୍ଦେଶ୍ୟ ହେଉଛି, ତାଙ୍କର ଭାବ ହେଉଛି, ଅକୃଣଙ୍କର ଭାବ ହେଉଛି କ'ଣ ନା ତ୍ୱଂ ଜଗତାଙ୍ଗ ନାଥ, ଆପଣ ହେଉଛନ୍ତି ଜଗତର ନାଥ, ହିନ୍ଦୁଙ୍କର ନାଥ ନୁହନ୍ତି କେବଳ, ଆପଣ ଜଗତର ନାଥ। ଅଦ୍ୟ ମଦ୍ ଗୃହସ୍ୟ ନାଥ ଭବ, ବର୍ତ୍ତମାନ ମୋର ଗୃହର ନାଥ ହୁଅନ୍ତୁ ଜଗନ୍ନାଥ, ମୋର ଗୃହର ନାଥ ହୁଅନ୍ତୁ। ପୁଣ୍ୟ ଶ୍ରବଣ କୀର୍ତ୍ତନ, ଅଦ୍ୟ ମଦ୍ ଗୃହମପି ପୁଣ୍ୟଂ କୁରୁ, ଆପଣଙ୍କ ଶ୍ରବଣ କୀର୍ତ୍ତନ କଲେ ଜଣେ ପୁଣ୍ୟ ପ୍ରାପ୍ତ ହେବ, ତେଣୁ ଆପଣ ପୁଣ୍ୟ ଶ୍ରବଣ, ଆପଣ ମୋର ଗୃହରେ ପ୍ରବେଶ କଲେ ଆମର ଗୃହକୁ ମଧ୍ୟ ପୁଣ୍ୟ ହୋଇଯିବ, ଆମର ଗୃହରେ ମଧ୍ୟ ପୁଣ୍ୟ ହୋଇଯିବ। ହେ ଯଦୁତ୍ତମ, ଯଦୁତ୍ତମ କହିବାର ଉଦ୍ଦେଶ୍ୟ ହେଉଛି ଯଦୋର ମମ ଗୃହମ ଆଗଛ, ମୁଁ ମଧ୍ୟ ଜଣେ ଯଦୁ, ସେଇ ଯଦୁ କୂଳରେ ମୁଁ ମଧ୍ୟ ଆସୁଛି, ଅକ୍ରୁ ମଧ୍ୟ ଯଦୁ କୂଳରେ ଆସିଛନ୍ତି, ତେଣୁ ପ୍ରଭୁ ଆପଣ ଆମର ଉତ୍ତମ, ଆମମାନଙ୍କ ଭିତରେ ଶ୍ରେଷ୍ଠ, ତେଣୁ ମମ ଗୃହମ ଆଗଛ, ପ୍ରଭୁ ଆପଣ ଯଦୁତ୍ତମ, ମୁଁ ଜଣେ ଯଦୁ ଅଧମ ଜଣେ, ମୋର ଗୃହକୁ ଆପଣ ଆସନ୍ତୁ ଯଦୁତ୍ତମ ପ୍ରଭୁ। ହେ ଉତ୍ତମ ଶ୍ଳୋକ, ଉତ୍ତମ ଶ୍ଳୋକ କହିବାର ଉଦ୍ଦେଶ୍ୟ ହେଉଛି ପତିତ ପାବନତ୍ୱ ଯଶ ପ୍ରକାଶୟନ, ଉତ୍ତମ ଶ୍ଳୋକ, ପତିତ ପାବନ ଯଶ, ଭଗବାନଙ୍କ ଯଶ, ଶ୍ରେଷ୍ଠ ଯଶ ରହିଛି, ସବୁଠାରୁ ଶ୍ରେଷ୍ଠ ଯଶ ହେଉଛି ଭଗବାନଙ୍କ ପତିତ ପାବନ, ପତିତ ପାବନତ୍ୱ ଯଶ ପ୍ରକାଶୟନ ପତିତଂ ମଦ୍ ଗୃହମ ପୁନଃ, ମୁଁ ମାନେ ପତିତ ବ୍ୟକ୍ତି, ପ୍ରଭୁ ଆପଣ ପତିତ ପାବନ, ମୋର ମୋ ଭଳି ଜଣେ ପତିତକୁ ଆପଣ ଉଦ୍ଧାର କରନ୍ତୁ, ହେ ଉତ୍ତମ ଶ୍ଳୋକ ସେଥିପାଇଁ କୁହାଗଲା ପତିତ ପାବନ। ଶ୍ରୀ ଶ୍ରୀମଦ ରାଧାକୁନ୍ଦ ସେ ମହାରାଜ କହନ୍ତି ଯେ ଜଣେ ଭକ୍ତ, ଜଣେ ବ୍ୟକ୍ତି ବା ଭକ୍ତ ଯାହା ବି ହେଉ, ସିଏ ଯେତେବେଳେ ଜାଣିଲେ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ, ଭଗବାନ ଶରଣରେ ଯାଉଥିଲେ, ଯିବା ପାଇଁ ଚାହୁଁଛନ୍ତି, କିନ୍ତୁ ଜାଣିଲେ ଭଗବାନ ହେଉଛନ୍ତି ଭକ୍ତ ବତ୍ସଳ, ସେତେବେଳେ ତାଙ୍କର ଭୟ ଆସିଗଲା, ପ୍ରଭୁ ମୁଁ ତ ଭକ୍ତ ନୁହଁ, ଭଗବାନ ସିନା ଭକ୍ତ ବତ୍ସଳ କିନ୍ତୁ ମୁଁ ତ ଭକ୍ତ ନୁହଁ, ଆଉ ମୋତେ କ'ଣ ସେ ଗ୍ରହଣ କରିବେ। କିନ୍ତୁ ଯେତେବେଳେ ସେ ଜାଣିଲେ ଭଗବାନ ହେଉଛନ୍ତି ଦିନ ବତ୍ସଳ, ସେତେବେଳେ ସେ ମୁଁ ଜଣେ ଦିନ ବ୍ୟକ୍ତି, ତେଣୁ ମୋ ପ୍ରତି ସେ କୃପା କରିବେ। ତେଣୁ ଏହିଭଳି ଭାବରେ ଏ ଶ୍ଳୋକଟି ଆମେ ଆଉ ଥରେ ପ୍ରାର୍ଥନା କରିବା, ଦେବ ଦେବ ଜଗନ୍ନାଥ ପୁଣ୍ୟ ଶ୍ରବଣ କୀର୍ତ୍ତନ ଯଦୁତ୍ତମୋତ୍ତମ ଶ୍ଳୋକ ନାରାୟଣ ନମସ୍ତୁତେ। ତେଣୁ ମୁଁ ମଧ୍ୟ ମୋର ନମସ୍କାର ପ୍ରଦାନ କରୁଛି, କଥାକୁ ବିଶ୍ରାମ ଦେଉଛି। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେଦ ଗୌର ଭକ୍ତ କି, ନିତାଇ ଗୌର ପ୍ରମାନନ୍ଦେ, ଜୟ ଶ୍ରୀ ପ୍ରଭୁପାଦ।